Krishna, 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 Hare Hare, Hare Rama, Hare Rama, Rama Rama, Hare Hare, Hare Krishna, Hare Krishna, 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 Hare Hare, Hare Rama, Hare Rama, Rama Rama, Hare Hare, Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare. Jaya Jaya Prabhupada, 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 संकीर्तन की ये संकीर्तन प्रवर्तक शिष्य चैतन्य महाप्रभु की ये परम दर्शी शिशु नित्यानंद प्रभु की ये विष्णु पाद परमहंस परिव्राज का चेहरे श्रीमद गौरविंद गोस्वामी गुरु महाराज की जय विष्णु पाद परमहंस परिव्राज का चेहरे अष्टोत्र सत्र श्रीमद अभय चरण बिंदु भक्ति वेदांत स्वामी श्रील प्रभुपाद जी महाराज की जय जगद्गुरु श्रील भक्ति सिद्धांत सरस्वती ठाकुर प्रभुपाद जी महाराज की जय अनंत कोटि वैष्णव वृंद की जय नामाचार्य हरिदास ठाकुर की जय सच्चिदानंद श्री श्री भक्ति विनोद ठाकुर की जय प्रभु श्री श्री गौर निताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महारानी की जय श्री श्री चैतन्य शिक्षाष्टकम की जय संवेद गौरव भक्त वृंद की जय अनंत कुटी वैष्णव वृंद की निताय गौर प्रमानंदे हरि हरि वो ओम ज्ञानं तिमिरांधस्य ज्ञानञ्जनशलाकया चक्षुरुन्मीलितं येन तस्मै श्रीगुरवे नमः श्रीचैतन्यमनोभीष्टं स्थापितं येन भूतले स्वयं रूप कदा मह्यं ददाति स्वपदन्तिकं वन्देऽहं श्रीगुरो श्रीयुतपदकमलं श्रीगुरुन् वैष्णवांश्च श्रीरूपं सग्रजातं सहगणरघुनाथान्वितं तं सजीवं साद्वैतं सावधूतं परिजनसहितं कृष्णचैतन्यदेवं श्रीराधाकृष्णपादं सहगणललिता शिवशाखान्वितं च नमो विष्णुपदाय कृष्णप्रेष्ठाय भूतले श्रीमते भक्ति वेदांत स्वामिन्ते नामिने नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्यदेशतारिणे हे कृष्ण करुणा सिंधो दीनबंधो जगत्पते गोपेश गोपिका कंत राधाकंत नमस्तुते तप्त कंचन गौरंगी राधे वृंदावनेश्वरी मृषभानुसुते देवी प्रणमामि हरिप्रिये वंशाकल्पतरुभ्यश्च कृपा सिंधुभ्यैव च पतितानं पावनेभ्यो वैष्णवेभ्यो नमः नमः नमो महापदन्याय कृष्ण प्रेम प्रदायते कृष्णाय कृष्ण चैतन्य नामने गौरत्विषे नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौरभक्तवृंद। हरे कृष्णा 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 हरे हरे, हरे राम 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 हरे हरे। अजानुलंबित भुजौ कनकावदातौ संकेतने कवितरौ कमलायताख्यौ विश्वंभरो द्विजवरो युवधर्मपालौ वंदे जगत प्रिय करो करुणावतारो वंदे जगत प्रिय करो करुणावतारो वंदे जगत प्रिय करो करुणावतारो। ओम नमः भगवते वासुदेवाय। ओम नमः भगवते वासुदेवाय। ओम नमः भगवते वासुदेवाय। हरे कृष्ण। सर्वप्रथम मोर परमाराध्य गुरुदेव श्री संग राधा गोविंद स्वयं गुरु महाराज के अभय चरण कमलतले आनंद कोटि दंडवत प्रणाम पूर्वक निजक समर्पित करी पूर्वा भिक्षा करी श्रीमद गौरगोविंद गोस्वामी गुरु महाराज तथा अंतर्राष्ट्रीय कृष्ण चेतना संघर संस्थापक आचार्य कृष्ण कृपा श्रीमूर्ति अभय चरणबिंद भक्ति वेदांत स्वामी श्रील प्रभुपाद महाराज चरण कमल तले विशेषकर सच्चिदानंद श्री श्री भक्ति विनोद ठाकुर चरण कमल तले तथा समस्त साधु गुरु वैष्णव आचार्य चरण कमल तले अनंत कोटि दंडवत प्रणाम पूर्वक निजक समर्पित करी कृपा भिक्षा करी प्रभु श्री श्री गौर निताई श्री श्री कृष्ण बलराम श्री श्री जगन्नाथ बलदेव सुभद्रा महाराणी श्री श्री गौर राधा गोपीनाथ जी मत कृपा को आशी दे उपस्थित समस्त श्रोता वैष्णव भक्त मान चरण कमल तले प्रणति नवेदन पूर्वक एवं समस्त भक्त जो मैंने अनलाइन दर्शन करवण कर समस्त पादपद्म तले प्रणति नवेदन करी श्री श्री चैतन्य शिक्षाष्टम कथा कीर्तन निजक समर्पित करुच्छी। आलोच्य प्रसंग क्रमे आम महाप्रभुरी शिक्षाष्टकम तृतीय श्लोक को आलोचना करुचे। श्लोक बहुत गुरुत्वपूर्ण जिनस अच्छा साधक हृदय किभली होगा उचित आचरण किभली होगा उचित भगवान सी किभली कृपा प्राप्त हे आमे अलग कौन सी उपाय भगवान को कृपा पाई भगवान जहाँ कहते से मध्यम ही आम से कृपा प्राप्त हो पार भगवान निकटतर हो पार भक्ति ठाकुर जहाँ संबोधन भाष्य जहाँ रचना कर भगवान दृष्टिपथर आम पथिक हो पार भगवान दृष्टिपथ को आसवा भगवान समस्त कृपा करेंगे भगवान नजर कहीं निजर कहीं पर सेमती ना आमर कौन सी योग्यता ना यहाँ सत कि भगवान निजर करे आमर योग्यता नथिले भी ये तो सत्य ना आम हूँ भगवान संतान आम समस्ते भगवान संतान तेणु संतान जिते दोष थे भी जिते भूल रे जदि से कौन पिता शरणागति हो जाऊँगी शरणागति आचरण कर शरण को चली जाऊँ पिता सुरक्षा दिखती कि ना निज अधीन को नि ना कृपा करती कि ना ठीक से भरी भगवान भी ठीक से भगवान निजे भगवती द्वारा कहले समहंग सर्वभूते सुनमे देशस्ति न प्रिय जे भजंती तुमा भक्ति अमय ते सुचाप्य हम समस्त प्रति सामान क्या दोष कैना कि कहीं मोर प्रिय नुहति जी मोर भजन कै भक्त सहित भजन कै भक्त सहित भजन कर ये जो आम शुणुचे भक्त सहित भजन कले सब दिव्य गुण अधिकारी हवा आवश्यक एवं धीरे धीरे आम ये परिपूरक आम जहाँ शुणी आसचे ये गुण गुड़ाक ये लक्षण गुड़ाक आम କୃତ୍ରିମ ଭାବେ ଅଭ୍ୟାସ କଲେ ସମ୍ଭବ ହୋଇପାରିବା ନାହିଁ, ସଫଳ ହୋଇପାରିବା ନାହିଁ। ନାମ କଲେ ହିଁ ଏ ଗୁଣ ଆସିବ ଏବଂ ଏ ଗୁଣକୁ ଜାଣିଲେ ଏ ଗୁଣର ବଶବର୍ତ୍ତୀ ହେବା ପାଇଁ ବା ଏ ଗୁଣର ଅଧିକାରୀ ହେବା ପାଇଁ ଇଚ୍ଛା ହେବ, ଭଗବାନଙ୍କର କୃପା ପ୍ରାପ୍ତ ହେବା ପାଇଁ ଇଚ୍ଛା ହେବ, ଲାଳସା ଜନ୍ମିବ। ସେଇଥିପାଇଁ ଭକ୍ତିମ ଠାକୁର ତାଙ୍କ ଟୀକାରେ ସେ କଥା ରଚନା କରିଛନ୍ତି, ଆଉ ମହାପୁରୁଷ ସେଥିପାଇଁ ରଚନା କରିଛନ୍ତି, ଯାହା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କୁହନ୍ତି, ଆମେ କୌଣସି ସଦ୍ଗୁଣ ପାଇଁ ବ୍ୟାକୁଳିତ ହେବା ଉଚିତ ନୁହଁ, ବା ବ୍ୟାକୁଳିତ ହୋଇପାରନ୍ତି, ମାନେ କୌଣସି ସଦ୍ଗୁଣକୁ ଅଲଗା କୌଣସି ଉପାୟରେ, କୃତ୍ରିମ ଉପାୟରେ ଆମେ ପ୍ରାପ୍ତ ହେବା ପାଇଁ ଚିନ୍ତିତ ହେବା ଉଚିତ ନୁହଁ ବା ପ୍ରାପ୍ତ ହୋଇପାରିବା ନାହିଁ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କୁହନ୍ତି, ହେ ମାନବଗଣ, ତୁମେ କୌଣସି ସଦ୍ଗୁଣକୁ ପ୍ରାପ୍ତ ହେବା ପାଇଁ ଚିନ୍ତା କରନି, ଚେଷ୍ଟା କରନି, ନିରନ୍ତର ନିରପରାଧ ହରିଭଜନ କରି ଚାଲ, ସମସ୍ତ ସଦ୍ଗୁଣ ଆପେ ଆପେ ପ୍ରକାଶିତ ହେବ। ଆମେ ଯଦି ନିରପରାଧ ହରିଭଜନ କରିବା, ନିରନ୍ତର ନିରପରାଧ ହରିଭଜନରେ ଯଦି ବ୍ରତି ହେବା, ତାହେଲେ ସଦ୍ଗୁଣ ଆପେ ଆପେ ଆସିବ। ସଦ୍ଗୁଣକୁ ଆମେ ଅଲଗା କୌଣସି ଉପାୟରେ ଅର୍ଜନ କରିପାରିବାନି। ଏଇ ଯେଉଁ ଆମେ ଶୁଣୁଛେ, ତୃଣାଦ ବିଶ୍ୱନିଚେ ନତର ରିବ ସହିଷ୍ଣୁନା ଅମାନିନା ମାନଦେନ, ସାଧକ ଦୃଷ୍ଟିରୁ ଆମେ ଏଇ ଏଇ ସ୍ଥିତିକୁ ବୁଝିବା ଉଚିତ ଏବଂ ଏଇ ଏଇ ସ୍ଥିତିରେ ଆମେ କ'ଣ ନିଜକୁ ସେଭଳି ପ୍ରସ୍ତୁତ କରିବା ଉଚିତ। କିନ୍ତୁ ଆମେ କ'ଣ କୁହାଯିବ, ସାଧକ ଦୃଷ୍ଟିରୁ ଆମେ ଏଗୁଡ଼ାକ ଜାଣିଲେ ବି, ଥିଓରିଟିକାଲି ଜାଣିଲେ ବି, ବେଳେବେଳେ ଆପଣ ବିଚାର କରନ୍ତୁ ସମସ୍ତେ, ବେଳେବେଳେ ପରିସ୍ଥିତି ଏମିତି ଆସି ପହଞ୍ଚିବ, ଆମେ ସବୁ ଜାଣିଥିବା କିନ୍ତୁ ଏଇ ସ୍ଥିତିରେ ରହିପାରିବାନି। ଆମେ ସବୁ ଜାଣିଥିବା ଥିଓରିଟି ଜାଣିଥିବା ଯେ ହଁ ଏଇଭଳି ହେବା ଉଚିତ ଜାଣିଥିବା, କିନ୍ତୁ ଏମିତି ପରିସ୍ଥିତି ଆସି ପହଞ୍ଚିବ ଆମେ ବ୍ୟତିବ୍ୟସ୍ତ ହୋଇଯିବା, କ୍ରୋଧିତ ହୋଇଯିବା, ଅସହିଷ୍ଣୁ ହୋଇଯିବା, ଏ ହେବ ସ୍ୱାଭାବିକ। ବାରମ୍ବାର ଆମେ ଏଇଟା ଶୁଣୁଛେ କାହିଁକି, ଶୁଣିଲେ ଆମେ କମସେ କମ୍ ସେ ସମୟରେ ସ୍ମରଣ କରିବା, ଆରେ ଭଗବାନ ଏଇଟା କହିଛନ୍ତି, ଶୁଦ୍ଧ ନାମ ହେଲେ ଏଇ ଗୁଣ ଗୁଡ଼ାକ ଆପେ ଆପେ ଆସିବ, ଏଥିରେ କୌଣସି ଦ୍ୱିମତ ହେବାର ନାହିଁ। କିନ୍ତୁ ଆମେ ଯେତେବେଳେ ନାମ କରୁଛେ, ନାମ କରିବା ସମୟରେ ଏଇ ଗୁଣ ଗୁଡ଼ାକୁ ବିଚାର କରିବା ଉଚିତ, ଆରେ ମୁଁ ଏଇଟା କରିବା ଆବଶ୍ୟକ, ମୁଁ ସହିବା ଆବଶ୍ୟକ, ମୁଁ ଅହଙ୍କାରୀ ହେବା ଉଚିତ ନୁହଁ, ଏଗୁଡ଼ାକୁ ବିଚାର କରିବା ଉଚିତ। ତେବେ ଧୀରେ 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 ସେ ଗୁଣଗୁଡ଼ା ଆମେ ବଶବର୍ତ୍ତୀ ହେବା। ଏଇଟା ସତ୍ୟ, ଆପଣ ବିଚାର କରୁନାହାନ୍ତି, ମୁଁ ବାରମ୍ବାର ଏ କଥା କହେ, ଆପଣ ପ୍ରତିଦିନ ଗୋଟେ କଥା କହିବେ ଅନ୍ୟକୁ, ଦେଖି ସେ ଗୁଣର ଅଧିକାରୀ ଆପଣ ହୋଇଯିବେ। ଆପଣ ପ୍ରତିଦିନ ଅନ୍ୟମାନଙ୍କୁ କୁହନ୍ତୁ, ପ୍ରତିଦିନ ଗୋଟେ ଭଲ କଥା ଆପଣ ଶିକ୍ଷା ଦେବେ ଅନ୍ୟମାନଙ୍କୁ, ଅନ୍ୟମାନଙ୍କୁ ଭଲ କଥା ସବୁବେଳେ ଶିକ୍ଷା ଦିଅନ୍ତୁ, ଗୋଟିଏ କଥାକୁ ଶିକ୍ଷା ଦେବେ ବାରମ୍ବାର 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 ସେ କଥା କହି କହି କହିକି, ଏମିତି ସ୍ଥିତି ଆସିବ ଆପଣଙ୍କ ଅନ୍ତରଟା ସେଭଳି ହୋଇଯିବ, ଆପଣଙ୍କୁ ସେଇ ଗୁଣର ବଶବର୍ତ୍ତୀ ହେବା ପାଇଁ ଇଚ୍ଛା ହେବ, ସେଇ ଗୁଣର ଅଧିକାରୀ ହେବା ପାଇଁ ଇଚ୍ଛା ହେବ, ସେଇଟା ହେବ ସ୍ୱାଭାବିକ ହୋଇଯିବ। ତେଣୁ ଆମେ ଯଦି ବାରମ୍ବାର ଏ କଥାକୁ ଶ୍ରବଣ କରିବା, ବାରମ୍ବାର ଏ ବିଷୟରେ ଆଲୋଚନା କରିବା, ନାମ କରୁଛନ୍ତି ନା ସମସ୍ତେ, ତ ନାମ କରୁଛନ୍ତି, ନାମ କଲେ କାହିଁକି ଦିବ୍ୟ ଗୁଣ ନ ଆସିବ, ନିଶ୍ଚିତ ଆସିବ। ତେଣୁ ଆମେ ଯାହା ଶ୍ରବଣ କରି ଆସୁଥିଲେ, ତୃଣାଦ ବି ସୁନିଶ୍ଚୟନ ତରରିବ ସହିଷ୍ଣୁନା ଦ୍ୱିତୀୟ ଲକ୍ଷଣ, ତୃତୀୟ ଲକ୍ଷଣ ଥିଲା ଅମାନିନା, ଭକ୍ତି ଠାକୁର କହୁଥିଲେ ହେଲା ତୃତୀୟ ଲକ୍ଷଣ, ଅମାନିନା ଶବ୍ଦେନ ଅଶ୍ୟ ମିଥ୍ୟା ଅଭିମାନ ଶୂନ୍ୟତା ରୂପ ତୃତୀୟ ଲକ୍ଷଣ ନିର୍ଦ୍ଦିଷ୍ଟମ। ଇଏ ହେଉଛି ବି ବହୁତ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ, ମିଥ୍ୟା ଅଭିମାନ ଶୂନ୍ୟତା, ଅଭିମାନ ଅଭିମାନଟା ମିଥ୍ୟା ଅଭିମାନ ଶୂନ୍ୟତା, ମିଥ୍ୟା ଅଭିମାନ, ଆମର ଯେଉଁ ଅଭିମାନ ଅଛି ଏଗୁଡ଼ା ସବୁ ମିଥ୍ୟା ଅଭିମାନ, ସତ୍ୟ ମାନେ ସତ୍ୟ ଅଭିମାନ ନୁହଁ। ସତ୍ୟ ଅଭିମାନ କ'ଣ, ମିଥ୍ୟା ଅଭିମାନ ଯଦି ଏଇଟା, ତାହେଲେ ସତ୍ୟ ଅଭିମାନ କ'ଣ କ'ଣ ହଁ, ସେଇଟା ହେଲା ଆମର ସତ୍ୟ ଅଭିମାନ, ଯାହାକୁ ପ୍ରଭୁପାଦ ମହାରାଜ କୁହନ୍ତି ରିଅଲ ଇଗୋ, ପ୍ରକୃତ ଅଭିମାନ। ପ୍ରକୃତ ଅଭିମାନ ହେଉଛି ଆମେ ହେଉଛେ ଭଗବାନଙ୍କର ଦାସ, ଭଗବାନଙ୍କର ଦାସ ଭାବଟା ଯଦି ନ ରହିବ ମିଥ୍ୟା ଅଭିମାନ ଆସିବ ସ୍ୱାଭାବିକ। ଆଉ ମିଥ୍ୟା ଅଭିମାନକୁ ପୁଷ୍ଟ କରନ୍ତି କେଉଁ ଜିନିଷ, ଜଣେ ବ୍ୟକ୍ତି ଅଭିମାନୀ କାହିଁକି ହୋଇଯାଏ, ଅଭିମାନ ସେ ବଶବର୍ତ୍ତୀ କାହିଁକି ହୋଇଯାଏ, ଅଭିମାନ ତାକୁ କେଉଁ କେଉଁ ବସ୍ତୁର ଅଭିମାନଟା ସୃଷ୍ଟି ହୁଏ, ଭକ୍ତି ଠାକୁର ତାକୁ ସ୍ପଷ୍ଟ ବୁଝେଇଲେ। ଏ ଯେଉଁ ଅମାନେ ନା ସେ ଅଭିମାନୀ ହୋଇଯାଉଛି କାହିଁକି ହୋଇଯାଉଛି, ସେ ତ ଜୀବର ତ ସ୍ୱରୂପ ହେଲା ତ ସେ କୃଷ୍ଣଙ୍କର ଦାସ, ତା ତ ସ୍ୱରୂପ ହେଲା, ସେ ତ ଶରୀର ନୁହଁ, ସେ ତ ହେଉଛି ଆତ୍ମା, ତାହେଲେ ଅଭିମାନଟା କାହିଁକି ଆସୁଛି ଆତ୍ମାର, ଅଭିମାନଟା ଆସୁଛି ସ୍ଥୂଳ ଦେହ ପ୍ରାପ୍ତ ହେଲା ପରେ, ସ୍ଥୂଳ ଲିଙ୍ଗ ଦେହ ଦ୍ୱୟ ସମ୍ବନ୍ଧ, ସ୍ଥୂଳ ସ୍ତର ଲିଙ୍ଗ ଦେହ, पुरुष स्त्री राजा प्रजा ब्राह्मण क्षत्रिय ईसो एवं ये शरीर पाइला पर जीवात्मा तो शरीर पाई जाऊँ शरीर पाइला पर से शरीर संबंधित वस्तु मानक नहीं रूप गुण विद्या ये सब शरीर संबंधित गुण ये जिनस को लेकिन तार अभिमानटा सृष्टि हुए जहा हूँ मिथ्या अभिमान शून्यता रूप तृतीय लक्षण मिथ्याभिमान शून्य हवा आवश्यक कौन अभिमान आम कौन अच्छी कहना शरीर कौन अच्छी मत कल से कथा शुणुले ना धन जन वित्तजत ए देहर अनुगत देह गले से सकल छार ये जहाँ सब आम पाइजे ये देहर अनुगत ना देहटा देहर सार्थकता कौन कि देहर अनुगत सब रु जिन देह सहित संबंधित होकर आसी रन रेड़ यू रही स्वाभाविक देह सहित संबंधित हो जाए बहुत जिनस देह पुणे विच्छिन्न हो जाए बहुत जिनस ए सिद्धांत को श्रीमद भागवत बहुत जगह अच्छी आप पढ़ले बुझीपर भागवत क्योंकि अच्छे बहुत जगह अच्छी जीवात्मा तो शरीर पाइक आह पाई देह पाइले से देह सहित बहुत जिनस तार संबंध आसी जाए रूप गुण विद्या धन यू जिनस जन यू तहत युक्त हो जाए से गुड़ाक हिं तार अभिमान बढ़ाती आपण को ना जनर किसी ना बिलकुल गोटे जगह बस तार कि ना क्या सहित संबंध ना किसी ना तार कौन अभिमान आसो कहना तार सब संबंध गुड़ाक रही से संबंधित वस्तु मानक नहीं कि कौन सी किसी प्रशंसा पाई जा श्रेष्ठ बोली विचार कर प्रशंसा कर दूसरी यहीटा ही अभिमान कारण आ किसी ना से रूप मध्यम हो गुण गुण द्वारा हो धन द्वारा हो ये अभिमान बढ़ाए या आउ किसी ना ये हूँ मिथ्या अभिमान से भक्ति ठाकुर से कथा कहले ये हूँ मिथ्या अभिमान अमानना शब्द न अश्य मिथ्या अभिमान शून्यता रूप तृतीय लक्षण निर्दिष्ट तृतीय लक्षण मिथ्या अभिमान शून्य होगा उचित से अमानना अमानना शब्द हूँ मिथ्या अभिमान शून्य अमानना मान मान सम्मान आशा करवा उचित नुह मान सम्मान कहीं जन आशा करेगी ये ना मु बहुत बड़ धनी मत समस्त सम्मान करवा उचित ए धन पाई से मान सम्मान विचार करा जदि धन न था धन नथिया व्यक्ति पाखे से के विचार कर मत समस्त सम्मान दिंतु बोली धन दृष्टि नहीं जन बहुत बड़ ज्ञान अधिकारी ज्ञान अच्छी से ना सी भावी मत समस्त सम्मान करूँ जदि ज्ञान ना ज्ञान न रही से के विचार कर मत समस्त सम्मान करूँ ना जन बहुत बड़ योग्य संपन्न व्यक्ति उच्च पदवी प्राप्त होतिष्ठा ये सब ये भक्ति ठाकुर से कथा ही स्थित से रोची अभिमाना तार आसूची से स्थित जदि नथिवी अभिमान शून्य से हो प्रश्न आस जीव जदि आसी जगत को तो कहीं तो निर्जीव नुहति कहीं तो पथर नुहति तार तो कर्मफल अवस्था कौन कर्मफल वशत ताको तो सही से वस्तु मिली ना से क्यों जन्म हम क्यों रत रोजगार कर कौन कर सी तो आसवा पर श्लोक अच्छी तो शरीर सहित तो सब संबंधित होकर अभिमान आसवन के अभिमान आसो स्वाभाविक जो बहुत बड़ ज्ञानी होती तार तो अभिमान आसो स्वाभाविक बहुत बड़ धनी होती तार तो अभिमान आसो अभिमान आसो कि महापुरुष शिक्षा दौरान कौन हरिनाम ग्रहणकारी ए अभिमान शून्य होगा उचित अभिमान शून्य हेले ही भगवान प्रिय हे अभिमान शून्य ना ना तेणु से अभिमान कौन कौन आम शुणुले जोग ऐश्वर्य भोग ऐश्वर्य जोग ऐश्वर्य बहुत जोग शक्ति अधिकारी हो बहुत ज्ञान बहुत किसी पाई से तार अभिमान आस भोग ऐश्वर्य बहुत भोग भोग वस्तु अधिकारी हो से दिन तार अभिमान आसम धन धन अभिमान मत कल आम शुणुले कथा विश्राम देते धनर अभिमान ये बहुत बड़ खतरनाक स्थिति धन रहा मैंने अभिमान बढ़ेब भागवत कहुई धनर सब दोष कथा कह धन जहाँ पाखे धन ना तार अभिमान रहा धन को नहीं कि धन जदि अच्छी तेल अभिमाना बढ़ धन जदि ना तार अभिमान आसवन ଗୋଟେ ଭିକାରର କ'ଣ ଅଭିମାନ ଅଛି କହୁନାହାନ୍ତି? ଯିଏ ଧନ ପାଇଁ ପର ପାଖରେ ଯିଏ ହାତ ପାତୁଛି ତାର ଧନକୁ ନେଇକି ଅଭିମାନ ରହିବ ନା? ରହିବନି। ଧନର କେତେଟା ଦୋଷ ରହିଛି ଜାଣିଛନ୍ତି ତ? ଭାଗବତରେ ଅଛି କେତେଟା? ସନ୍ତୁଷ୍ଟ ମାଧବ ଧନର କେତେ ଦୋଷ ରହି ଅନର୍ଥ 15 ଅନର୍ଥ, ପୁଣି ଦୋଷ ରହିଛି, ଅଭିମାନ ରହିଛି, ଅଭିମାନ ବି ରହିବ। ଦେଖୁନାହାନ୍ତି କ'ଣ କ'ଣ ଧନର କ'ଣ କ'ଣ ସବୁ ଦୋଷ ଭାଗବତରେ ସେ କଥା ରହିଛନ୍ତି। ଅର୍ଥସ୍ୟ ସାଧନେ ସିଦ୍ଧି ଉତ୍କର୍ଷେ ରକ୍ଷଣେ ବ୍ୟୟେ ନାଶୋପଭୋଗାୟାସ ତ୍ରାସ ଚିନ୍ତା ଭ୍ରମଣମ୍। ଆଗେ ଅର୍ଥ ରହିଲା ମାନେ କେତେ ସମସ୍ୟା ଦେଖନ୍ତୁ। ଅର୍ଥସ୍ୟ ସାଧନେ ସିଦ୍ଧି ଉତ୍କର୍ଷେ ରକ୍ଷଣେ ବ୍ୟୟେ, ଅର୍ଥ ରହିଲା ମାନେ ଏଇସବୁ ଜିନିଷ ଗୁଡ଼ାକ ଆସି ପହଞ୍ଚିବ, ଅଭିମାନ, ତୃଷ୍ଣା, ପୁଣି 15 ଅନର୍ଥ। ଧନ ରହିଲା ଅଭିମାନ ଆସିବ, ଅଭିମାନ ସବୁ ହେଇକି ଆସିବ। ଜୀବ ସହିତ ଫିକ୍ସ ହେଇକି ରହିଛି ନା ଧନଟା? କଳିଯୁଗରେ ଅଭିମାନଟା ବିଶେଷ କରି ଧନ ତା ମାନେ ନୁହଁ ଯେ ସବୁ ଧନୀମାନେ ଅଭିମାନୀ ନାହିଁ। ଧନ ଥାଇକି ବି ନିରଭିମାନ ହେଇପାରିବେ। ଧନ ନଥିଲା କି ଯୁଧିଷ୍ଠିର ମହାରାଜଙ୍କର, ଧନ ନଥିଲା କି ଅମରୀଶ ମହାରାଜଙ୍କର? ଅମରୀଶ ମହାରାଜ ସପ୍ତଦ୍ୱୀପମତୀ ମହିରସିପା ଏକଛତ୍ର ସମ୍ରାଟ ଥିଲେ, ଚକ୍ରବର୍ତ୍ତୀ ରାଜା ଥିଲେ ଅମରୀଶ ମହାରାଜ। ତାଙ୍କର ଅଭିମାନ ଥିଲା କି? ଯଦି ଅଭିମାନ ଥାଆନ୍ତା ତାହେଲେ ଦୁର୍ବାସାଙ୍କୁ ପ୍ରସନ୍ନ କରିବା ପାଇଁ, ଦୁର୍ବାସାଙ୍କ ପାଖରେ ଅପରାଧ ହେଲା ବିଚାର କରିକି ଗୋଟେ ବର୍ଷ କାଳ ସେ କହିନ୍ତି ଗୋଟେ ସ୍ଥାନରେ ଠିଆ ହେଇକି ରହିଗଲେ? ଯଦି ଅଭିମାନ ଥାଆନ୍ତା ଠିଆ ହେଇଥାନ୍ତେ? ଭକ୍ତ ଯେତେବେଳେ ଜଣେ ଠିକ୍ ଭକ୍ତି କରିବ ସାଧକମାନଙ୍କ ପାଇଁ, ସେମାନେ ତ ଭଗବାନଙ୍କ ନିତ୍ୟ ପାର୍ଷଦ, ସାଧକମାନେ ଠିକ୍ ସେ ସାଧନ କରିବେ, ସେ ଅଭିମାନ ସବୁ ଥାଇପାରେ, ଧନ ରହିବ, ରୂପ ରହିବ, ଯୌବନ ରହିବ, ସବୁ ରହିବ, କିନ୍ତୁ ଅଭିମାନଟା ଧୀରେ 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 ପ୍ରଶମିତ ହେବ, ଶିଥିଳ ହେବ, ନଚେତ ଅଭିମାନଟା ରହିବ। କାହିଁକି ରହୁଛି ଅଭିମାନ? ଅଭିମାନର କାରଣ କ'ଣ? ଧନ ପାଇଁ କାହିଁକି ଅଭିମାନ ରହି କହିଲେ? ଜଣେ ଧନ ଜଣ ପାଖରେ ଅଛି, ଧନକୁ ନେଇ କାହିଁ ସେ ଅଭିମାନ ହେଇଯାଏ? କାରଣ ସେ ଧନ ଯୋଗୁଁ ତାକୁ ଅନ୍ୟମାନେ ଯେହେତୁ ପ୍ରଶଂସା କରନ୍ତି, ଏଇଥିପାଇଁ ଅଭିମାନଟା ରହେ। ଏବଂ ସେ ଧନ ଅଭିମାନର ବହୁତ କାରଣ ଅଛି, ଅର୍ଥସ୍ୟ ସାଧନେ ସିଦ୍ଧେ ଉତ୍କର୍ଷେ, ଯାହା ସବୁ ଆମେ ଶୁଣିବା, ଧନ ଦ୍ୱାରା ସେ ସବୁକିଛି କାର୍ଯ୍ୟ କରିପାରୁଛି, ସେଥିପାଇଁ ତାର ଅଭିମାନ ରହିବ। ଅନ୍ୟମାନେ ତାକୁ ପ୍ରଶଂସା କରୁଛନ୍ତି, ସେ ଅନ୍ୟମାନଙ୍କୁ ସାହାଯ୍ୟ କରିପାରୁଛି, ଏଥିପାଇଁ ତାର ଅଭିମାନଟା ରହେ। ଧନର ଏସବୁ ଅଭିମାନ ମାନେ ଅଭିମାନର କାରଣ ହେଉଛି ଏହା। ଭାଗବତରେ ସେ କଥା ଲେଖା ହେଇଛି ଆଉ, ଯାହା ପାଖେ ଧନ ଅଛି ଲୋକ ତାକୁ ପ୍ରଶଂସା କରିବେ। ଆମେ ଶୁଣିବା 15 ଜନ ଅର୍ଥ ଶୁଣିବା। ଭାଗବତରେ ସ୍ପଷ୍ଟ କୁହାହେଲେ ଯାହା ପାଖରେ ଧନ ଅଛି, ବିଶେଷ କରି କଳିଯୁଗରେ, କଳିଯୁଗରେ ଲୋକମାନେ ତାକୁ ପ୍ରଶଂସା କରିବେ। କିଛି ନଥାଉ ତା ପାଖରେ, ଯଦି ଧନ ଅଛି, ସେ ଯେକୌଣସି ବ୍ୟକ୍ତି ହଉ, ତାକୁ ସମସ୍ତେ ପ୍ରଶଂସା କରିବେ। ଭାଗବତ କହିଲେ ବିତ୍ତମେବ କଳୋ ନୃଣାମ ଜନ୍ମାଚାର ଗୁଣୋଦୟ ଧର୍ମ ନ୍ୟାୟଂ ବ୍ୟବସ୍ଥାୟଂ କାରଣଂ ବଳମେବ ହି। ବିତ୍ତମେବ କଳୋ ନୃଣାମ ଜନ୍ମ ଆଚାର ଗୁଣୋଦୟ, ଯାହା ପାଖରେ ଧନ ଅଛି। ଭାଗବତ ଇଏ ଦ୍ୱାଦଶ ସ୍କନ୍ଧ ତୃତୀୟ ଅଧ୍ୟାୟ, ଦ୍ୱିତୀୟ ଅଧ୍ୟାୟ, ଦ୍ୱାଦଶ ସ୍କନ୍ଧ 2 ଅଧ୍ୟାୟ ନା 2 ଶ୍ଲୋକ। ବିତ୍ତମେବ କଳୋ ନୃଣାମ ଜନ୍ମ ଆଚାର ଗୁଣାଯାଏ ଗୁଣୋଦୟ। ବିଶ୍ୱନାଚକ ଠାକୁର ସେଠି ତାଙ୍କ ଟୀକାରେ କହୁଛନ୍ତି, ଯସ୍ୟ ବିତ୍ତଂ ବର୍ତ୍ତତେ ସ ଏବ ସତ୍କୁଳା ଜନ୍ମ। ଯାହା ପାଖରେ ଧନ ଅଛି, ସେ ଯେକୌଣସି ବ୍ୟକ୍ତି ହଉ, ତାକୁ କହେ ହଁ ଇଏ ସତ୍କୁଳ ଜନ୍ମ। ଧନ ଯୋଗୁଁ ତାଙ୍କୁ ସମସ୍ତେ କହେ ହଁ ଇଏ ବଡ଼ ଉଚ୍ଚକୂଳ ଜନ୍ମ ହେଇଛି, ମାନେ ସେଇ ସେଇଭଳି ତାକୁ ସମ୍ମାନ ଦେଉ। ବିଶ୍ୱନାଚକ ଠାକୁର ତାଙ୍କ ଟୀକାରେ ସେ କଥା କହିଲେ, ସ ଏବ ସଦାଚାର, ସ ଏବ ସଦ୍ଗୁଣ। ଯାହା ପାଖରେ ଧନ ଅଛି, ତାକୁ ସମସ୍ତେ ହଁ ଇଏ ସଦାଚାରୀ, ସେ ଯାହା କରୁ, ଧନ ଅଛି ନା। ସହେବ ସଦ୍ଗୁଣ, ତାର ସବୁ ସଦ୍ଗୁଣ ଅଛି କି? ତାର କ'ଣ ସଦ୍ଗୁଣ ଅଛି? ମୁଁ ଏଇଟା କହିଥିଲି ବୋଧେ ପୂର୍ବରୁ, ଆମର ଧନ ଅଛି ମାନେ ସିଏ କେତେ ବଡ଼ ବିପଦଗାମୀ ବ୍ୟକ୍ତି ହେଇଥାଇପାରେ, କିନ୍ତୁ ଲୋକ ତାକୁ ପ୍ରଶଂସା କରେ କାହିଁକି? ଆଉ ପ୍ରଶଂସା କରିବେ କେଉଁମାନେ? ପ୍ରକୃତରେ ଧନ ଅଛି ବୋଲି ପ୍ରଶଂସା କେଉଁମାନେ କରନ୍ତି? ଏ ତାଙ୍କ ଚେଲା ଚାମୁଣ୍ଡା ମାନେ ହିଁ ପ୍ରଶଂସା କରିବେ, ସମସ୍ତେ ହିଁ ପ୍ରଶଂସା କରିବେ। କ'ଣ ବିଜ୍ଞ ବ୍ୟକ୍ତି ତାଙ୍କୁ ପ୍ରଶଂସା କରନ୍ତି? ବିଜ୍ଞ ବ୍ୟକ୍ତି ପ୍ରଶଂସା କରିବେନି। ଧନ ଦ୍ୱାରା ସିଏ ଯଦି ଛେଲା ଚାମୁଣ୍ଡା ସିଏ କ'ଣ ମଦ ଫଦ ପିଇବା ପାଇଁ ଦିଆଦେଲା ବାସ୍, ତା ପଛରେ ତ ଦଳେ ଡେଇଁଲେ ଆଉ କ'ଣ? ସେ କହ ହଁ ହଁ ଇଏ ତ ଠିକ, ଆଉ ଇଏ ହିଁ ଠିକ, ପ୍ରଶଂସା ଏଇଥିପାଇଁ କରନ୍ତି। ଆଚ୍ଛା, ତାଦ୍ୱାରା କ'ଣ ହୁଏ? ତାଙ୍କର ଅଭିମାନଟା ବଢ଼େ, ଧନକୁ ନେଇକି ଅଭିମାନ ବଢ଼େ। ମୁଁ ଦେଖିଛି ଏମିତି ଆଖିଆର ବହୁତ ଜିନିଷ ଦେଖି, ଏଇଭଳି ବ୍ୟକ୍ତି ମୁଁ ଦେଖିଛି ବହୁତ। ମୁଁ ପୂର୍ବ ଆଶ୍ରମ କଥା କହୁଛି, ସେଠି ଏଭଳି ଜଣେ ବ୍ୟକ୍ତି ଥିଲେ, ସେ ବହୁତ ଏଇଟା କହିଥିଲେ ବୋଧେ ପୂର୍ବରୁ ଏଇ ଶିକ୍ଷାଷ୍ଟମ କ୍ଲାସ୍ରେ କୁହାହେଇଥିଲା କ'ଣ କି ମୋର ମନେ ପଡ଼ୁନି, ଠିକ ଅଛି କହିଲା ପରେ ବୁଝିପାରିବି, ଯଦି କୁହାହେଇଥିବ ମୋତେ ସୂଚନା ଦେଇଦେବେ। ସିଏ ଜଣେ ଯୁବକ, ସେ ତାର ପାଠଶାଠ ହେଲାନି, ସେ ପାଠ ଛାଡ଼ିକି ପଳେଇଗଲେ, ମେଟ୍ରିକ ପରୀକ୍ଷା ଦୁଇ ଥର ନା ତିନିଥର ଫେଲ୍ ହେଇଗଲେ। ଫେଲ୍ ହେଲା ପରେ ଘରେ ଦଙ୍ଗାଳି କଲେ, ଗାଳି କଲେ, ସେ ଘର ଛାଡ଼ି ପଳେଇଲା, ଘର ଛାଡ଼ି ଚାଲିଗଲା। ଘର ଛାଡ଼ି ଚାଲିଗଲା ପରେ ଯିବ କୁଆଡ଼େ ପଳେଇଯାଇଛି ଆମେ ଜାଣିନୁ, ଗାଁ ଲୋକ କେହି ଜାଣନ୍ତିନି କୁଆଡ଼େ ଗଲା, ଗଲା ପତା ନାହିଁ। କିଛି ଦିନ ପରେ ଗାଁକୁ ଫେରିଲା, ଗାଁକୁ ଯେତେବେଳେ ଫେରିଛି, ଫେରିଲା ପରେ କ'ଣ ହେଇଛି ମାନେ ଗାଁ ଲୋକ ସମସ୍ତେ ତା ପଛରେ ମାନେ ତା ପଛରେ ସୋଲାଇଲେ, କାହିଁକି ମାନେ ଯାହାର ଯାହା ଆବଶ୍ୟକ ସବୁ ଦେଲା। ସେ କ'ଣ କିନ୍ତୁ କେତେ ଷ୍ଟ୍ରଗଲ୍ କରିଛି ତା ପଛରେ ସେଇଟା କେହି ଜାଣନ୍ତିନି। ସେ ଯାଇଛି, ଆପଣ ଜାଣିଥିବେ ଓଡ଼ିଶା ଆନ୍ଧ୍ର ବର୍ଡ଼ର ଯେଉଁ ଅଛି, ଓଡ଼ିଶା ଆନ୍ଧ୍ର ବର୍ଡ଼ର ନାହିଁ, ପ୍ରତି ଷ୍ଟେଟ୍ର ତ ବର୍ଡ଼ର ଥାଏ, ସେ ବର୍ଡ଼ର ଗିରିସଲା ଗେଟ୍, ସେ ଗେଟ୍ରେ ଯାଇକି ସେ ପହଞ୍ଚିଯାଇଛି, ସେଇଠି ଯାଇକି ଜଣ ପାଖରେ ରହିଛି, ତାଙ୍କର କିଏ ଗୋଟେ ସେ ଅଫିସର ପାଖରେ ରହିକି ସେ ତା ରୋଷେଇବାସ କରିଛି ତାଙ୍କ ପାଇଁ। ଦେଖୁନାହାନ୍ତି ସ୍ଥିତି କ'ଣ ଥିଲା, ଦେଖନ୍ତୁ ମେଟ୍ରିକ ଫେଲ୍ ହେଇଥିଲା ନା କ'ଣ, ସିଏ ପଳେଇଯାଇଛି, ସେଠି ତାକୁ ରୋଷେଇ କରି 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 ତାକୁ ପ୍ରସନ୍ନ କରିଦେଇଛି, ପ୍ରସନ୍ନ କରି ସେଠି ଗୋଟେ ଚାକିରି ପାଇଯାଇଛି। କ'ଣ ଚାକିରି? ଏ ଗେଟ୍ ଜଗିବା ଚାକିରି। ଆଉ ଗେଟ୍ ଜଗିବା ଚାକିରି ବର୍ଡ଼ରରେ ଯେଉଁ ଗେଟ୍ ଜଗିଛନ୍ତି ସେଠି ତ ବହୁତ ଉପରି, ଉପରି ମାନେ ତ ଅପରିଯାପ୍ତ ଉପରି, ଏତେ ଧନ ମାନେ ଆଶ୍ଚର୍ଯ୍ୟ। ଗାଁରେ ସମସ୍ତଙ୍କ ପାଇଁ, ତା ଭାଇମାନଙ୍କ ପାଇଁ ସବୁ ଘର ଗାଡ଼ି ଘୋଡ଼ା ମାନେ ସବୁ ଦେଖି ଗାଁ ଲୋକ ସବୁ ଆଶ୍ଚର୍ଯ୍ୟ। ଯେତେ ସବୁ କାର୍ଯ୍ୟ ହେବ ସେ ଅଧିକା ଦେବ ପଇସା, ଅଧିକା ଧନ ଦେବ। ତ ଏମିତି ହେଲା, ସମସ୍ତେ ତାଙ୍କୁ ପ୍ରଶଂସା କଲେ, ଯେଉଁ ଯାହାକୁ ଗାଁ ସାରା ସମସ୍ତେ ତାକୁ ଗାଳି କରୁଥିଲେ, ସମସ୍ତେ ଗାଳି କରୁଥିଲେ କିନ୍ତୁ ସମସ୍ତେ ପ୍ରଶଂସା କଲେ। କିନ୍ତୁ ଚରିତ୍ର ଠିକ ଓଲ୍ଟା, ଧନ ରହିଲା ମାନେ ତ ବଢ଼େଇବ ନା ଏସବୁ ଜିନିଷ ଗୁଡ଼ାକ। ଆଉ ତାଙ୍କ ଚେଲା ଚାମୁଣ୍ଡା କିଏ ଜାଣିଛନ୍ତି ନା, ଯେତେ ସବୁ ମଦୁଆ, ଯେମିତିଆ ଧନ ସେମିତିଆ ଖର୍ଚ୍ଚ ହେବ ନା। ଏଇଭଳି ଦେଖ, ଆମର ଗୋଟେ ଓଡ଼ିଆରେ, ଓଡ଼ିଆ ନାହିଁ ହିନ୍ଦୀରେ ନା କ'ଣ ଗୋଟେ କଥା ନାହିଁ, ଆବେ ପରଶୁ ଯାବେ ପରଶୁ ବାବୁ ପରଶୁରାମ, ପଇସା କ୍ୟା ନ କରେ କାମ। ପଇସା ନାହିଁ ତ ସମସ୍ତେ ପରଶୁରାମ ନାଁ ହେଇଥିଲେ, ପରଶୁ 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 ଡାକି, ଏ ପରଶୁ ବା ହେ ପରଶୁ ଯା, ପଇସା ହେଲା ପରେ ପରଶୁରାମ ବାବୁ, ବାବୁ ପରଶୁରାମ, ପଇସା ହେଲା ପରେ ବାବୁ ପରଶୁରାମ। ଏଇ ଯେଉଁ ଦେଖୁନାହାନ୍ତି, ତାକୁ ଯେତେବେଳେ ପରଶୁ ଡାକିବେ ତାର ଅଭିମାନ ରହିବ କି? ତ ପରଶୁ ଆଉ ପରଶୁର ଅଭିମାନ ନାହିଁ, ବାବୁ ପରଶୁରାମ ଯେତେବେଳେ ଡକା ହେଇଯିବ, ବାବୁ ପରଶୁରାମ ଡାକିଲା ମାନେ ଆମର ସତେଜ ସ୍ୱର୍ଗ ସେ ଚାଲିଯାଉଛି, ଏଲା ଅଭିମାନ। ସେଥିପାଇଁ ଗୋଟେ ଓଡ଼ିଆର ଗୋଟେ କଥା ଅଛି, ଧନୀ ଲୋକ ପାଦେ କଣ୍ଟକ ବାଜିଲେ ସରବେ ପୁଛନ୍ତି ବ୍ୟଥା, ଗରିବ ପାହାଡ଼ୁ ଗଡ଼ି ପଡ଼ିଗଲେ କେହି ନ କହନ୍ତି କଥା। ଗୋଟେ ବହୁତ ଏସବୁ ଜିନିଷ ପ୍ରଶ୍ନ ଅଛି, ଗୋଟେ କେଉଁ ଶାସ୍ତ୍ରରେ ଲେଖା ହେଇଛି ନା, ଏଇଟା ଶାସ୍ତ୍ର କଥା ନାହିଁ, ଏସବୁ ଓଡ଼ିଆରେ ସବୁ ଢଗ ବା ସବୁ ଏଗୁଡ଼ା ଆମେ ପାଇଛୁ କେଉଁଠୁ ଜାଣିଛନ୍ତି? ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ବାହାରେ ସବୁ ବୁଲୁଛୁ ନା ସବୁଆଡ଼େ, ଏସବୁ ସ୍କୁଲ କାନ୍ଥମାନଙ୍କୁ ସବୁ ଲେଖା ହେଇଥାଏ, ସ୍କୁଲ କାନ୍ଥରୁ ମୁଁ ଏଇଟା ପାଇଛି। ସେଥିପାଇଁ ଆମେ ଯୁଆଡ଼େ ଯାଉ ମୁଁ ନଜରଟା ଥାଏ କେଉଁଠି କ'ଣ ଲେଖା ହେଇଛି, ଯେଉଁଟା ଦେଖେ ହଁ ଏଇଟା ଠିକ୍ ଜିନିଷ ଲେଖା ହେଇଛି ତାକୁ ହଁ ନୋଟ୍ କରେ, ହଁ ଠିକ୍ ଜିନିଷ ଲେଖା ହେଇଛି ଏଇଟା, ଏଇଟା ଶାସ୍ତ୍ର, ଶାସ୍ତ୍ରଟା ଲେଖା ହେଇନି କିନ୍ତୁ ସିଦ୍ଧାନ୍ତଟା ଠିକ୍ ସେ। ଧନୀ ଲୋକ ପାଦେ କଣ୍ଟା ଫୁଟିଗଲେ, କଣ୍ଟକ ବାଜିଲେ ସରବେ ପୁଛନ୍ତି ବ୍ୟଥା, ଧନୀ ଲୋକର ପାଦରେ ଯଦି କଣ୍ଟାଟେ ବାଜି ହେଲା, ସମସ୍ତେ ଆସିବେ ଏଥର ପୁଛିବେ, ଆଜ୍ଞା କ'ଣ ହେଲା କ'ଣ ହେଲା କ'ଣ ହେଲା କ'ଣ ହେଲା, ସମସ୍ତେ ପଚାରିଦେବେ। ଆଉ ଗରିବ ଲୋକ ପାହାଡ଼ରୁ ଗଡ଼ି ପଡ଼ିଗଲେ ମଧ୍ୟ ତା ବ୍ୟଥାକୁ କେହି ମଧ୍ୟ ବୁଝିବେନି, ଦେଖୁନାହାନ୍ତି ଜଗତ। ଆଉ ତାହେଲେ କୁହନ୍ତୁ ଅଭିମାନଟା ବଢ଼ିବ କି ନାହିଁ ଧନୀର, ଯାହାର ଧନ ଅଛି? ଏଇଟା କେତେ ଯୁକ୍ତିଯୁକ୍ତ କଥା ଦେଖୁନାହାନ୍ତି। କଣ୍ଟାଟିଏ ବାଜିଲେ ମଧ୍ୟ ତାକୁ ସମସ୍ତେ ପଚାରିବେ, କାହିଁକି ସେ ସମସ୍ତଙ୍କୁ ପୋଷଣ କରୁଛି ନା, ଦେଉଛି ନା। ତ ଅଭିମାନଟା ବଢ଼େ ଏଇଥିପାଇଁ। କିନ୍ତୁ ଭାଗବତରେ ଧନୀ ଲୋକକୁ ପ୍ରଶଂସା କରାହେଇନି, ଭାଗବତରେ ବରଂ ଦରିଦ୍ରକୁ ପ୍ରଶଂସା କରାହେଇଛି। ଦରିଦ୍ର ମାନେ କ'ଣ? ଦରିଦ୍ରର ତୃଷ୍ଣା ନଥାଏ, କ'ଣ ତୃଷ୍ଣାଟା ଥାଏ କିନ୍ତୁ ଅଭିମାନ ନଥାଏ, ଧନର ତୃଷ୍ଣା ଥାଏ କିନ୍ତୁ ସେ ତୃଷ୍ଣାଟା ଚାଲିଯାଏ। କେତେବେଳେ ଚାଲିଯାଏ? ଯେତେବେଳେ ସେ ସାଧୁସଙ୍ଗ କରେ, ସାଧୁସଙ୍ଗ କଲେ ଧନ ତୃଷ୍ଣାଟା ଚାଲିଯାଏ, ଅଭିମାନ କୁଆଡ଼େ ଆସିବ? ନଚେତ୍ ଇବା ଧନ କେତେ ସମସ୍ୟାରେ ପକାଏ। ବହୁତ ଶ୍ଳୋକ ଅଛି, ନୀତିକାର ମାନେ ବହୁତ ସୁନ୍ଦର କଥା କହିଛନ୍ତି, ଧନେନ ବଳବାନ ଲୋକଂ ଧନାତ୍ ଭବତି ପଣ୍ଡିତ ପ୍ରଭୁତ୍ୱ ଧନମୂଳ ହି ରାଜ୍ୟମ୍ ଅପି ଉପଜାୟତେ। ଧନେନ ବଳବାନ ଲୋକଂ, ଧନ ଯାର ଅଛି ଲୋକ କହ ଇଏ ବଳବାନ, ଆଉ ଧନ ଦ୍ୱାରା ସେ ସବୁକିଛି କରିଦେବ? ଧନ ଯଦି ଜଣ ପାଖରେ ଅଛି ସେ ସବୁକିଛି କରିଦେବ ନା? ଅଭିମାନଟା କାହିଁକି ବଢ଼ୁଛି ଧନ ଯୋଗୁଁ? ଏଇଥିପାଇଁ ଆମେ କ'ଣ ଭକ୍ତିବିନୋଦ ଠାକୁରଙ୍କ ଟୀକାକୁ ନେଇକି ଆଲୋଚନା କରୁଛୁ, ଆମେ ବାହାରକୁ ଯାଉନେ। ଧନକୁ ନେଇକି ଅଭିମାନଟା ବଢ଼େ, କାହିଁକି ବଢ଼େ ଏଇଟା ବୁଝିବା ଉଚିତ। ତେଣୁ ଧନେନ ବଳବାନ ଲୋକନ୍ ଧନାତ୍ ଭବତି ପଣ୍ଡିତ, ଧନରୁ ଲୋକ ସମସ୍ତେ କହ ଇଏ ବଳବାନ, ତାକୁ ବଳବାନ ବୋଲି ବିଚାର କରିବେ। ଧନାତ୍ ଭବତି ପଣ୍ଡିତ, ଧନ ଅଛି ମାନେ ତାକୁ ହଁ ସେ ପଣ୍ଡିତ, ସେ ଯାହା କହ ତା କଥା ଶୁଣିବେ। ଆମେ ତ ଦେଖିଛୁ ଅନୁଭବ କଥା, ମୁଁ କହୁଛି ଯେଉଁ କହୁଥିଲି ପୂର୍ବାଶ୍ରମ କଥା, ସେ ଯାହା କହିବେ ସେୟା, ସେ କହିବେ ଏଇଟା ହବ ହବ। ଆମର ଓଡ଼ିଆରେ ଯେଉଁ କୁହାଯାଏ, ସେ ଜନ୍ଦାକୁ ପିମ୍ପୁଡ଼ି କହିଲେ ବି ଲୋକ କହିବେ ହଁ ହଁ ପିମ୍ପୁଡ଼ି ପିମ୍ପୁଡ଼ି, ସେ ପିମ୍ପୁଡ଼ି କାହିଁକି ଧନ ଦେଉଛି ଆଉ। ପ୍ରଭୁତ୍ୱ ଧନ ମୂଳ ହି ରାଜ୍ୟମ ବି ଉପଜାୟତେ, ଧନର ଏକ ପ୍ରଭୁତ୍ୱର ମୂଳ ବି ହେଲା ଧନ। ଏ ଯେଉଁ ମାଲିକ ଆଭିଜାତ୍ୟ କ'ଣ ତାକୁ ଯେଉଁ ସମସ୍ତେ ସମ୍ମାନ କରୁଛନ୍ତି, ଇଏ କରୁଛନ୍ତି, ଏ ଧନ ପାଇଁ, ଧନ ପାଇଁ ସେ ସବୁ କିଛି କରିଦେଉଛି ନା, ଯାହା ଯାହା ଆବଶ୍ୟକ ଦେଇଦେଉଛି। କିନ୍ତୁ ସେଇଟା ଠିକ୍ ନୁହଁ। ଆମେ ଭାବିବା ଉଚିତ ନୁହଁ ଯେ ଯାହାର ଯାହା ଆବଶ୍ୟକ କ'ଣ ପୋଷଣ କରିକି ଆମେ ଉପଯୁକ୍ତ ଉପକାର କରୁଛେ, ନା ନା ସେଇଟା ଭୁଲ, ଉପଯୁକ୍ତ ଉପକାର କରିପାରିବାନି, ସେଇଟା ଉପଯୁକ୍ତ ଉପକାର ନୁହଁ। ପଲେ ମଦୁଆଙ୍କୁ ମଦ ପିଇକି ତାଙ୍କୁ ଭାବିବା ନା ଆମେ ତାଙ୍କର ଉପକାର କରୁଛେ, ଏଇଟା କ'ଣ ଉପକାର? ଇଏ ଅଭିମାନ ବଢ଼ାଏ, ଏଇ ପଏଣ୍ଟରେ ଆମେ ଶୁଣୁଛେ, ଅଭିମାନ ବଢ଼ାଇ ଦିଏ। କାହିଁକି ନା ସେମାନେ ଯେତେବେଳେ ତାକୁ ପ୍ରଶଂସା କରନ୍ତି, ପ୍ରଶଂସା କଲେ ସେ ଅଭିମାନ ବଢ଼ିବ। ଏବଂ ରାଜ୍ୟମ ବି ଉପଜାଏତେ, ଧନ ଥିଲେ ମଧ୍ୟ ରାଜା ହେବେ କଳିଯୁଗରେ, ଏସବୁ କଳିଯୁଗ ଭବିଷ୍ୟତବାଣୀ ବିଭିନ୍ନ ଶାସ୍ତ୍ରମାନଙ୍କରେ ବିଭିନ୍ନ ନୀତିକାରମାନେ ଏସବୁ ରଚନା କରିଛନ୍ତି। କଳିଯୁଗର ଭବିଷ୍ୟତବାଣୀ ଆପଣ ଦେଖିବେ ବହୁ ଶାସ୍ତ୍ରରେ ଅଛି, ଭାଗବତମରେ ଅଛି, ରାମାୟଣରେ ଅଛି, ମହାଭାରତରେ ଅଛି, ହରିବଂଶରେ ଅଛି, ବହୁ ଜାଗାରେ ଅଛି କଳିଯୁଗରେ କ'ଣ କ'ଣ ହେବ, ଏସବୁ ହେବ। ଧନ ନଥିଲେ ରାଜା ବି ହେଇପାରିବିନି। ଆଉ ଯେ ଇଲେକ୍ସନ୍ ଫିଲେକ୍ସନ୍ ହେଉଛି, ଦେଖୁନାହାନ୍ତି କେତେ ଧନ ଖର୍ଚ୍ଚ କରୁଛନ୍ତି ତା ପିଛା। ଉପଯୁକ୍ତ ଯୋଗ୍ୟ ସମ୍ପନ୍ନ ବ୍ୟକ୍ତି ହେଲେ ତ ସେ ହେବେ, ମନା ନାହିଁ, କିନ୍ତୁ ପ୍ରାୟ ହେବ କଳିଯୁଗରେ ଏହା। ତେଣୁ ଅଭିମାନଟା ବଢ଼େ। ତ ଆମେ ଯେଉଁ ଶୁଣିଥିଲେ ଧନରେ କ'ଣ କ'ଣ ହୁଏ, ଅର୍ଥସ୍ୟ ସାଧନେ ସିଦ୍ଧେ ଉତ୍କର୍ଷ ରକ୍ଷଣେ ବେ, ଦେଖୁନାହାନ୍ତି ଅର୍ଥ ଯଦି ଆସୁଛି, ସାଧନେ ସିଦ୍ଧେ ଉତ୍କର୍ଷ ରକ୍ଷଣେ ବ୍ୟୟ, ଅର୍ଥକୁ ଜଣେ ଅର୍ଥ ପାଇଛି ମାନେ ଆଗେ ତାକୁ କେମିତି ଅର୍ଥସ୍ୟ ସାଧନେ, ଅର୍ଥ ରୋଜଗାର କରିବା ପାଇଁ କେତେ ବ୍ୟାକୁଳିତ ସମସ୍ତେ, ସାଧନେ ସାଧନେ ସିଦ୍ଧେ ଆଉ ବୃଦ୍ଧି କରିବାରେ, ରକ୍ଷଣ ରକ୍ଷା କ'ଣ ତାକୁ ସୁରକ୍ଷା ଦେବା ପାଇଁ, ଧନକୁ ବଢ଼ାଇବା ପାଇଁ ତୃଷ୍ଣା ରହିଲା, ଦେଖୁନାହାନ୍ତି ସାଧନ ରୋଜଗାର କଲେ ବଢ଼ାଇବା ପାଇଁ ତୃଷ୍ଣା ରହିଲା, ତାକୁ ରଖିବା ପାଇଁ ଚିନ୍ତା ରହିଲା। ଧନ କ'ଣ ସୁଖ ଦେଲେ କହିଲେ, ଗତକାଲି ଶୁଣୁଥିଲେ ନା, ଧନ ଯଦି ପ୍ରାଣ ଦିଏ ତ ଧନୀ ରାଜା ନ ବରିତ ଧରା ଆମରା ହୋଇତ ରାବଣ, ଧନ ପ୍ରାଣ ଦିଏ ନା, ରକ୍ଷଣାବେକ୍ଷଣ ଏବଂ ଖର୍ଚ୍ଚ କରିବାରେ ମଧ୍ୟ, ଖର୍ଚ୍ଚ କରିବାରେ ଧନକୁ ବଢ଼େଇବା, ଧନ ଆପଣ ପଢ଼ିବେ ଭାଗବତ ପଞ୍ଚମ ସ୍କନ୍ଧର 26 ଅଧ୍ୟାୟ। ଭାଗବତ ପଢ଼ିଲା ପରେ ଲୋକ ବୁଝିପାରିବେ ପ୍ରକୃତରେ କେତେ ସୁନ୍ଦର ଶିକ୍ଷା ଦିଆଯାଇଛି ଜଗତ ପାଇଁ। ଧନ ପାଇଁ ଯେ ବେଶୀ ଚିନ୍ତିତ ହୁଅନ୍ତି, ଧନ ଏଇ ଯେଉଁ ଧନ ଉପାର୍ଜନ ପାଇଁ, ବୃଦ୍ଧି ପାଇଁ, ରକ୍ଷଣାବେକ୍ଷଣ ପାଇଁ, ଖର୍ଚ୍ଚ କରିବା ପାଇଁ ଏବଂ ନଷ୍ଟ ଏବଂ ଉପଭୋଗ କରିବା ପାଇଁ ସବୁବେଳେ ଚିନ୍ତିତ। ପଞ୍ଚମ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ସେମାନେ ନର୍କକୁ ଯିବେ। ପଞ୍ଚମ ସ୍କନ୍ଧ 26 ଅଧ୍ୟାୟରେ କହିଛନ୍ତି, ଅଭିମାନଟା ରହିଲା ନା। ଏବଂ ସର୍ବଦା ପରିଶ୍ରମ କହିଲେ ନା, ଅର୍ଥସ୍ୟ ସାଧନେ ସିଦ୍ଧେ ଉତ୍କର୍ଷେ ରକ୍ଷଣେ ବ୍ୟୟ, ରକ୍ଷଣ କରିବା, ବ୍ୟୟ କରିବା, ନାଶ ଉପଭୋଗ ଆୟାସ, ନା ସକାଳେ ନଷ୍ଟ ହୋଇଯିବ, ଉପଭୋଗ କରିବା ପାଇଁ ବ୍ୟାକୁଳତା, ତ୍ରାସ ଚିନ୍ତା ଭ୍ରମ ନୃଣାମ, ସବୁବେଳେ ଚିନ୍ତା। ଏଇଟା ଖାଲି ଚିନ୍ତାରେ, ଯାହା ପାଖରେ ଧନ ନାହିଁ ସେ ତ ବରଂ ଆରାମରେ ଶୋଇଯିବ, ଧନ ଯାହା ପାଖରେ ଅଛି ସେ ରାତିରେ ଶୋଇପାରିବନି ଠିକ ସେ। ଆଚ୍ଛା ଅନର୍ଥ କ'ଣ, ଯେଉଁ 15 ଅନର୍ଥ ରହିଛି, ସ୍ତେୟଂ ହିଂସା ନୃତଂ ଦମ୍ଭ କାମ କ୍ରୋଧ ସ୍ମୟ ମଦ ଭେଦ ବୈରମ୍ୟ ବିଶ୍ୱାସ ସଂସ୍ପର୍ଦ୍ଧା ବ୍ୟସନାନିଚ। ଏ ହେଲା 15 ଅନର୍ଥ, ରହିଲା ମାନେ 15 ଅନର୍ଥ ରହିବ। ସ୍ତେୟଂ ଚୋରି କରିବେ, ମାନେ ଚୋରି ମାନେ କ'ଣ, ଅଧିକା ବଢ଼ିବା ପାଇଁ ଯେଉଁ ଇଚ୍ଛା କରିବି, ହିଂସା ଅନ୍ୟକୁ ହିଂସା କରିବି, ଏ ଧନ ସବୁ ଲକ୍ଷଣ। ସ୍ତେୟ ହିଂସା ଅନୃତଂ ମିଥ୍ୟା କଥା କହିବି, ସ୍ତେୟ ହିଂସା ଅନୃତମ ଦମ୍ଭ, ଦେଖନ୍ତୁ ଦମ୍ଭ, ଏଇ ତ ଦମ୍ଭକୁ ନେଇକି ତ ଆମେ ଆଲୋଚନା କରୁଛେ। ଧନ ରହିଲା ମାନେ ଅଭିମାନ ରହିବ, ଦମ୍ଭ। କାମ, ବିଭିନ୍ନ ପ୍ରକାର କାମନା ଆସିବ। କ୍ରୋଧ, ଧନ ଅଛି ମାନେ କ୍ରୋଧ ରହିବ। ଏବଂ ସ୍ମୟ ମଦ, ସ୍ମୟ ମାନେ, ସ୍ମୟ ମାନେ କ'ଣ, ଭେଦ ବୁଦ୍ଧି, ଗର୍ବ, ଅହଂକାର, ଭେଦ ବୁଦ୍ଧି, ଆଉ ଆଉ କ'ଣ ରହିଲେ, ସ୍ମୟ ମଦ, ଭେଦ, ଭେଦ ବୁଦ୍ଧି, ବୈରମ ଶତ୍ରୁତା, ଅବିଶ୍ୱାସ, ଅବିଶ୍ୱାସ କରିବେ ସମସ୍ତଙ୍କୁ, ଧନ ଅଛି ମାନେ ଅବିଶ୍ୱାସ କରିବେ। ଏବଂ ସଂସ୍ପର୍ଦ୍ଧା, ଅନ୍ୟକୁ ସ୍ପର୍ଦ୍ଧା କରିବେ, ଏସବୁ ଧନ। ଏଇଟା ମୁଁ କହୁନି, ଭାଗବତମ ଆପଣ ପଢ଼ିନେବେ 11 ସ୍କନ୍ଦ 23 ଅଧ୍ୟାୟର 18 ନମ୍ବର ଶ୍ଲୋକ, ଶ୍ଲୋକଟା ଆପଣ ମନେ ରଖନ୍ତୁ, 11 ସ୍କନ୍ଦ 23 ଅଧ୍ୟାୟ 18 ନମ୍ବର ଶ୍ଲୋକ ପାଇଲେ କି। ତ ଏସବୁ ହବ, ସ୍ତେୟଂ ହିଂସା ଅନୃତଂ ଦମ୍ଭ କାମ କ୍ରୋଧ ସ୍ମୟ ମଦ ଭେଦ ବୈରମ ଅବିଶ୍ୱାସ ସଂସ୍ପର୍ଦ୍ଧା ବ୍ୟସନାନିଚ। ସଂସ୍ପର୍ଦ୍ଧା, ଅନ୍ୟକୁ ସ୍ପର୍ଦ୍ଧା କରିବେ, ଏବଂ ଏ ହେଲା 12। ବ୍ୟସନାନିଚ, ବ୍ୟସନ, ତିନିଟା ବ୍ୟସନରେ ତିନିଟା ବ୍ୟସନ ରହିଲେ ବ୍ୟସନାନି ବୋଲି କହିଲେ, ବ୍ୟସନାନି ହେଉଛି ତିନିଟା। କ'ଣ କ'ଣ ବ୍ୟସନାନି, ବ୍ୟସନ ତିନିଟା ହେଉଛି, ଗୋଟେ ହେଲା ଲମ୍ପଟତା, ଗୋଟେ ହେଲା ଜୁଆ ଖେଳ, ଗୋଟେ ହେଲା ମଦ୍ୟପାନ, ନିଶା ସେବନ, ଏ ହେଲା ବ୍ୟସନ, ତିନିଟା ବ୍ୟସନ। ଯଦି ନୀତିକାରମାନେ ବ୍ୟସନ ଶବ୍ଦରେ ଗୋଟେ ଶ୍ଲୋକ ମୁଁ ପାଇଛି ବେଦର ନା କେଉଁଠୁ ଗୋଟେ ଶ୍ଲୋକ ଅଛି, ସପ୍ତ ବ୍ୟସନ, ସାତଟା ବ୍ୟସନ କଥା କୁହାଯାଇଛି। ତେବେ ଭାଗବତମ ସିଦ୍ଧାନ୍ତ ହିସାବରେ ବ୍ୟସନ ତିନି ପ୍ରକାର ବ୍ୟସନ, ଲମ୍ପଟତା, ଧନ ଅଛି ମାନେ ଲମ୍ପଟତା। ଆଉ ବର୍ତ୍ତମାନ ଦେଖୁନାହାନ୍ତି କ'ଣ କୁହାଯିବ ଆଜିକା ସ୍ଥିତିରେ, କଳିଯୁଗରେ ଧନ ପ୍ରାୟ ସମସ୍ତଙ୍କୁ ବିପଦଗାମୀ କରେଇ ଦେଉଛି। ଯଦି ସାଧୁଗୁରୁଙ୍କ ପାଖରେ ଯଦି ନ ରହିବେ, ସାଧୁଗୁରୁଙ୍କ ଆଶ୍ରିତ ହୋଇକି ଯଦି ନ ରହିବେ, କ'ଣ ହେବେ ତାର କିଛି କହି ହେବନି। କଳିଯୁଗରେ ନର୍କୁ ସବୁ ବାଟ ଫିଟେଇ ଦେଉଛି, ଏ ସତ୍ୟ। କେମିତି ବର୍ତ୍ତମାନ ଦେଖନ୍ତୁ, ବର୍ତ୍ତମାନ ଧନ ଏମିତି କରିଛି ପରିବାର ଭିତରେ ସମସ୍ତେ ମିଶି ଗୋଟେ ଜାଗାରେ ବସିପାରୁନାହାନ୍ତି, ମୁଁ ମାନେ ଅନୁଭବ କଥା କହୁଛି, ଯାହା ଆଜିକାଲିର ସ୍ଥିତିକୁ ଦେଖିକି ମୁଁ ଏଇଟା ବିଚାର କରିକି କହୁଛି। ପୂର୍ବରୁ ଆପଣ ସମସ୍ତେ ଜାଣିଥିବେ, ପୂର୍ବରୁ ଯେତେବେଳେ ରାମାୟଣ ଦେଉଥିଲା, ପ୍ରଥମେ ରାମାୟଣ ଦେଲା ନା କ'ଣ, ତାପରେ ମହାଭାରତ ଦେଲା ଟିଭିରେ, ଟିଭିରେ ଯେତେବେଳେ ରାମାୟଣ ଦେଲା ପ୍ରଥମେ ଆଉ ମହାଭାରତ ଯେତେବେଳେ ଦେଲା, ସେତେବେଳେ ଦେଖିଛନ୍ତି ଜଗତର ସ୍ଥିତି କ'ଣ ଥିଲା, ସେତେବେଳେ ଜଗତର ଅବସ୍ଥା କ'ଣ ଥିଲା ଦେଖିଛନ୍ତି? ପ୍ରାୟ ଗାଁରେ ଗୋଟେ କି ଦୁଇଟା ଟିଭି ଥିବ, କି କାହା କାହା ଘରେ ଟିଭି ଥିବ, ଯେତେବେଳେ ରାମାୟଣ ଟାଇମ୍ ହେଇଯିବ କି ମହାଭାରତ ଟାଇମ୍ ହେଇଯିବ, ସେ ସମୟରେ ସେଇ ଘରେ ସମସ୍ତେ ଆସି ପହଞ୍ଚି ଯାଆନ୍ତି ଦେଖିବା ପାଇଁ। ଅନୁଭବ କରିଛନ୍ତି କିଏ? ମାର୍କେଟ ବନ୍ଦ ହେଇଯାଏ ସେ ସମୟରେ, ବିଶେଷ କରି ରବିବାର ତ ଦିଏ ସକାଳ 9ଟାରେ ନା କ'ଣ, ସେ ସମୟରେ ଦୋକାନ ଫୋନ ସବୁ ବନ୍ଦ ହେଇଯାଏ। ହଁ, ରବିବାର କଥା କହୁଛି, ରବିବାର ସକାଳ 9ଟା ନା କ'ଣ ଦିଏ, ଆମର ତ ମନେ ଅଛି, ମୋର ମନେ ଅଛି, ଆମେ ଯେଉଁ ଆମ ସାର୍ଙ୍କ ଘରୁ ବସିକି ଦେଖିବା ପାଇଁ, ସେ ସାର୍ ଏବେ ବି ଅଛନ୍ତି ଆମ ସ୍କୁଲର, ହାଇସ୍କୁଲର ହେଡ଼୍ ସାର୍, ଆମେ ତାଙ୍କ ଘରୁ ଯାଇକି ବେଳେବେଳେ ଦେଖୁ, ସିଏ ବସନ୍ତି, ହଁ ବସ ଦେଖ, କାରଣ ଆମର ସତ୍ସଙ୍ଗ ବି ହୁଏ। ଦେଖନ୍ତୁ, ସେତେବେଳେ ଗୋଟେ ଟିଭି ଥିଲା, ଗୋଟେ ଟିଭି ପାଖରେ ସମସ୍ତେ ବସିକି ଗୋଟେ ଜିନିଷକୁ ଦେଖିପାରୁଥିଲେ। ବର୍ତ୍ତମାନ ଘରେ ଟିଭି କ'ଣ, ସମସ୍ତଙ୍କ ପକେଟ୍ରେ ଟିଭି ଅଛି, ବର୍ତ୍ତମାନ ଘରେ ଆଉ ଟିଭି ପାଖରେ କେହି ବସୁନାହାନ୍ତି। ସେତେବେଳେ ସମସ୍ତେ ମିଶିକି ଟିଭି ପାଖରେ ବସୁଥିଲେ ନା ନାହିଁ, ସମସ୍ତେ ମିଶିକି ଟିଭି ପାଖରେ ବସି ଗୋଟେ ଜିନିଷ ଦେଖିପାରୁଥିଲେ। ବର୍ତ୍ତମାନ କ'ଣ ହେଇଛି, ବର୍ତ୍ତମାନ ଧନ କ'ଣ କରିଛି ଦେଖନ୍ତୁ, ପୁରା ଅନୁଭବରୁ ମୁଁ କହୁଛି, ବହୁତ ଖତରନାକ କଳିଯୁଗ। ବର୍ତ୍ତମାନ ସମସ୍ତଙ୍କ ପକେଟ୍ରେ ଟିଭି ରହିଲା। ଆଚ୍ଛା, ଟିଭି ଯେଉଁ ରହିଛି ପକେଟ୍ରେ, ଟିଭିରେ ସିଏ କ'ଣ ଦେଖୁଛି, ମିଶିକି ଦେଖୁଛନ୍ତି? ଟିଭି ଯେଉଁ ପକେଟ୍ ରହିଲା ସେ ମିଶିକି ଦେଖୁଛନ୍ତି? ମିଶିକି ଦେଖିବେନି ତ, ବର୍ତ୍ତମାନ ଦେଖୁନାହାନ୍ତି, ସମସ୍ତେ ଏକାଧାରରେ ଗୋଟେ ଗୋଟେ କ'ଣ 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 କୁହାଯିବ, ଅନ୍ଧ ଆଉ କାଲା ଆଉ କଣା, ସମସ୍ତେ ଅନ୍ଧ ନା ଆଉ ଅନ୍ଧ କାହିଁ କହିଲେ, କେବଳ ଗୋଟେ ଜିନିଷ ହିଁ ଦେଖୁଥିବେ, ଆଉ ତା ପାଖରେ କ'ଣ ଯାଉଛି ଜାଣିପାରିବେନି। ଜଣେ ଦେଖୁଛି ମୋବାଇଲ, ମୋ ପାଖରେ ସେ ସବୁ ଭିଡ଼ିଓ ଆସେ, କିଏ ଗୋଟେ ଛାଡ଼ିଥିଲା ସେ ଭିଡ଼ିଓ, ସେ ତାର ଦେଖି ଦେଖି ଦେଇ ଗୋଟେ ଖାଲି ପଡ଼ିଗଲା, କିରେ ତୁ ଅନ୍ଧ ହେଉଲୁ ନା କ'ଣ, ଆଉ ଅନ୍ଧ କାହିଁକି ହେଇଛି, ଦେଖି ଦେଖି ଯାଉଛି, ସେ କିଏ ପଠେଇଥିଲା ଗୋଟେ ଆମର ବିଭୂତି ନା କିଏ ପଠେଇଥିଲା, ସେ ଛାଡ଼ିଥିଲା ମୋତେ ଦେଖି, ଆରେ ଦେଖି ବିଚାର, ହଁ ଏଇଟା ଠିକ୍, ଇଏ ଅନ୍ଧ, ଦେଖି ଦେଖି ଦେଇଛି ଯେ ଗୋଟେ ପୋଲରେ ବାଡ଼େଇ ହେଇଯାଉଛି ଅନ୍ଧ, ଆଉ କାଲା ଶୁଭିବନି, ସେ ତା ଦେଖୁଛି ମାନେ କିଏ ଡାକିଲେ ମଧ୍ୟ ଶୁଭିବନି, ଆଉ ଗୋଟେ କ'ଣ କହିଲି, ଅନ୍ଧ କାଲା, ଆଉ ଗୋଟେ କ'ଣ କହୁଥିଲି, ଯାହା ବି ହଉ, ବର୍ତ୍ତମାନ ସେଇଆ ନା। ବର୍ତ୍ତମାନ ଆପଣ ଦେଖନ୍ତୁ, ଏଇଟା ମୁଁ ଅନୁଭବରୁ କହୁଛି, ବର୍ତ୍ତମାନ 100 ଟଙ୍କା କି 200 ଟଙ୍କା କି 300 ଟଙ୍କା ପକେଇଦେଲା ମାନେ ଇଣ୍ଟରନେଟ୍ ଆସିଯାଉଛି। ଇଣ୍ଟରନେଟ୍ରେ କ'ଣ ଅଛି, ଆପଣ ଭଲ ଜିନିଷ ଦେଖିବା ପାଇଁ ଗଲା ମାନେ ଅଲା ଜିନିଷ ବହୁ ଜିନିଷ ଆସି ପହଞ୍ଚିବ, ମନ ତ ଟାଣିବ ଆଉ। ଦେଖନ୍ତୁ, କାହିଁକିନା ଆମ ମନଟା ପ୍ରାକୃତ ମନ ନା, ଏଇଟା ଅପ୍ରାକୃତ ସ୍ଥିତିକୁ ଯାଇନି, ଅନନ୍ତ ଜନ୍ମ ଧରିକି ଭୋଗ କରି କରି କରିକି ଆସିଛି, ଆଉ ନେଟ୍ରେ ପ୍ରାୟ ସବୁ ଦେଖିବେ ଭୋଗ ବସ୍ତୁ ଗୁଡ଼ା ରହିଛି, ସବୁ ଭୋଗ ବସ୍ତୁ ଗୁଡ଼ା ରହିଛି, ଆଉ ମନ ନିଶ୍ଚିତ ଯିବ ଯିବ ହିଁ ଯିବ, ତା ଅଟକେଇ ପାରିନି, ଚେକ୍ କରିପାରିନି, କେବଳ ଅଟକେଇବେ ଗୋଟେ ଜିନିଷ, କ'ଣ ଗୋଟେ ଜିନିଷ ହିଁ ଅଟକେଇବେ, ସେ ହେଉଛି ସୁରକ୍ଷା କବଚ। କ'ଣ ସେଇଟା କହିଲେ, ସେଇଟା ହେଉଛି କେବଳ ସାଧୁଗୁରୁଙ୍କ କୃପା, ଆଉ କିଛି ନାହିଁ। ସାଧୁଗୁରୁଙ୍କ କୃପାକୁ ଯଦି ଆଶ୍ରିତ ନ ହେବେ, ସେଇଥିପାଇଁ ଯଦି ବ୍ୟାକୁଳିତ ନ ହେବେ, ସେଇଥିପାଇଁ ଯଦି କ୍ରନ୍ଦନ ନ କରିବେ, ଜାଣନ୍ତୁ ଭାସିଯିବା, ଏ ସତ୍ୟ, ବାଡ଼ି ହେଉଛି କୁଆଡ଼େ ଜୋରରେ, ସତ ଏ ସତ୍ୟ, କାହିଁକିନା ମୁଁ ମୁଁ ଅନୁଭବରୁ କହୁଛି, ଏଇଟା ସତ୍ୟ, କେବଳ ସାଧୁଗୁରୁଙ୍କ କୃପାକୁ ଆଶ୍ରିତ ହେଇକି ରହିବା ଆବଶ୍ୟକ, ନଚେତ୍ ଦେଖୁନାହାନ୍ତି ଧନ କ'ଣ କରୁଛି, ପଥଭ୍ରଷ୍ଟ କରି ଦେଉଛି। ଆମେ ଏଇ ପଏଣ୍ଟରେ ଶୁଣୁଛେ, ଭାଗବତଙ୍କ ସିଦ୍ଧାନ୍ତ ଆମେ ଶୁଣୁଛେ, ଦେଖନ୍ତୁ ଲମ୍ପଟତା, ଲମ୍ପଟତା କରୁଛି ନା ଧନ, ଆଉ ବର୍ତ୍ତମାନ ଦେଖୁନି ସମସ୍ତେ ସେ ସୁସମ୍ବନ୍ଧ ନାହିଁ, କାହାର ପରିବାର ଭିତରେ ସୁସମ୍ବନ୍ଧ ନାହିଁ, ବାପା ତାର ମୋବାଇଲ ଧରି ବସିଥିବ, ପୁଅ ତାର ମୋବାଇଲ ଧରି ବସିଥିବ, ସିଏ ତା ଚିନ୍ତାଧାରା ଅଲଗା, ତା ଚିନ୍ତାଧାରା ଅଲଗା, କିନ୍ତୁ ପୂର୍ବରୁ ଗୋଟେ ଟିଭିରେ ସମସ୍ତେ ବସି ଦେଖୁଥିଲେ, ବର୍ତ୍ତମାନ କ'ଣ କୁହାଯିବ, କିଛି କହିବି ହେବନି, କିଛି କରିବି ହେବନି, କ'ଣ କରି, କେବଳ ନିଜେ ନିଜେ ଏଗୁଡ଼ାକ ଶୁଣିବା ଆବଶ୍ୟକ, ଶୁଣିଲେ ସଚେତନ ହେବା ପାଇଁ ଇଚ୍ଛାଟା ହେବ, ନଚେତ୍ ମନ ଯିବ। ସେ ଗୁରୁଦେବ ଗାଆନ୍ତିନି ଭଜନଟା, ଗାଆନ୍ତି ଭାବନା ଭାବନା ମନ, ତୁମେ ଅତି କ'ଣ, ତୁମେ ବଡ଼ ଦୁଷ୍ଟ, ବିଷୟ ହଁ ବିଷୟ ବିଷୟ ଆଛ ହେ, ବିଷୟ ବିଷୟ ଆଛ ହେ, ହଁ ମୋର ତ ସ୍ମରଣ ନାହିଁ, ଖୋଜିଲେ ବାହାରିବ। ଦେଖନ୍ତୁ ଗୋଟେ ସେ ଭଜନ ଗାଆନ୍ତି, ଭକ୍ତିମ ଠାକୁର ନୁହଁ ନା, ଭକ୍ତିମ ଠାକୁର ଦେଖୁନା, ସେ ଆଚାର୍ଯ୍ୟମାନେ ସବୁ ରଚନା କରିଛନ୍ତି ନା, କାହିଁକି ଆଚାର୍ଯ୍ୟ ଗୁଡ଼ା ରଚନା କଲେ କହୁନାହାନ୍ତି, କାରଣ ଆଚାର୍ଯ୍ୟମାନେ ଜାଣନ୍ତି ଭବିଷ୍ୟତରେ ଏଇଭଳି ସବୁ ଦୁର୍ଦ୍ଦିନ ସ୍ଥିତି ଆସି ପହଞ୍ଚିବ, ଏଇଭଳି ସମୟ ଆସି ପହଞ୍ଚିବ ଯାହାଫଳରେ ମନକୁ ସଂଯୋଗ କରିବା ଏତେ ସହଜ ନାହିଁ। ଇନ୍ଦ୍ରର ସବୁ ପ୍ରବଣତା ରହିଛି ନା, ଭୋଗ କରିବାର ସବୁ ପ୍ରବଣତା ରହିଛି, ଚକ୍ଷୁ ଚାହୁଁଛି, କର୍ଣ୍ଣ ଚାହୁଁଛି, ସବୁ ଅଲଗା ଅଲଗା ଆଡ଼କୁ ଆକର୍ଷିତ ହୋଇଯାଉଛନ୍ତି। କେବଳ ସାଧୁଗୁରୁଙ୍କ କୃପା ବଳୟ ଭିତରେ ଯଦି ରହିବେ ତେବେ ସଂଯୋଗ ହେବେ, ନଚେତ ହେଇପାରିବେନି। ତେବେ ଯାହା ବି ଆମେ ଶୁଣିଥିଲେ କ'ଣ, ତିନିଟା ବ୍ୟସନ, ଗୋଟେ ହେଲା ଲମ୍ପଟତା, ଦ୍ୱିତୀୟ ହେଉଛି ଜୁଆ ଖେଳ, ତୃତୀୟ ହେଉଛି ନିଶା ସେବନ ମଦ୍ୟପାନ, ଏ ହେଲା ପନ୍ଦରଟା ଅନର୍ଥ। ତେଣୁ ଧନର ଏଇଭଳି ପନ୍ଦରଟା ଅନର୍ଥ ରହିଛି, ତାହେଲେ ତ ଅନର୍ଥ ତ ରହିଲା, ତାହେଲେ ମଦ ଯେଉଁ କ'ଣ ଅଭିମାନଟା କାହିଁକି ନ ରହିବ କହିଲେ, ଏ ତ ଅଭିମାନ ବି ରହିଛି ଏଠି। ତେଣୁ ତାହେଲେ ପ୍ରଶ୍ନ ଆସିବ, ଠିକ୍ ଅଛି ଆମେ କଥା ଆରମ୍ଭ ଯେମିତି ଶୁଣୁଥିଲେ, ଜୀବ ଯେତେବେଳେ ଜନ୍ମ ହେଇକି ଆସିଛି ତା ପାଖରେ ତ କିଛି ଧନ ରହିବ ନା, ସେ କେତିକି ଧନର ଅଧିକାରୀ ହବ, ସେତେବେଳେ ଖାଇଛି ନା କପାଳେ ତାକୁ ତ ସେଠି ମିଳିବ ନା, ସେ କ'ଣ କରିବ, ଫୋପାଡ଼ି ଦେବ, ଫୋପାଡ଼ି ତ ପାରିବନି, କ'ଣ କରିବ ସେ ଧନକୁ, କ'ଣ କରିବ ତେଲରାମରୁ, ଧନ ଯଦି ମିଳିଲା, କାଲି ପଚରା ହଉଥିଲା ତମେ, ଧନ ଯଦି ମିଳିଲା କ'ଣ କରିବ ସେ, ଭାଗ ତମ ସିଦ୍ଧାନ୍ତ ହିସାବରେ ଭଗବାନ ସେବାରେ ଲଗେଇବ, ଆଉ ଆଉ କାହା ସେବାରେ ଲଗେଇବ, ଓଡ଼ିଆ ଭାଗତରେ ନାହିଁ, ଓଡ଼ିଆ ଭାଗରେ ଗାଁ ଲୋକ ସେମାନେ କୁହନ୍ତି, ଧନ ଅର୍ଜିଣ ଧର୍ମ କରି ଧର୍ମେ ପ୍ରାପ୍ତ ନରହରି, ଏଇଟା ଏଇଟା କେଉଁ ବାକ୍ୟ, ଏଇଟା ହେଉଛି ଭାଗବତର ବାକ୍ୟ, ଧନକୁ ଧର୍ମ ଅର୍ଜନ କରିବା ପାଇଁ ବ୍ୟବହାର କରିବା ଉଚିତ, ଭାଗବତରେ ସିଦ୍ଧାନ୍ତ ରହିଛି। ଭାଗବତର କ'ଣ ସିଦ୍ଧାନ୍ତ ଦେଖୁନାହାନ୍ତି, ସେ ଶ୍ଳୋକ ରହିଲେ ନବଯୋଗେନ୍ଦ୍ର ସମ୍ବାଦ, ଚମସ୍ ଋଷି କହିଛନ୍ତି ଏ କଥା, ଏ ଯେଉଁ ଧନ ଅର୍ଜନ ଧର୍ମ କରି, ମୂଳ ଶ୍ଳୋକଟା ଆପଣ ଦେଖନ୍ତୁ, ଏକାଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟ 12 ନମ୍ବର ଶ୍ଳୋକ, ଧନଂଚ ଧର୍ମେକ ଫଳଂଚ ତୋ ବୈ ଜ୍ଞାନଂ ସ ବିଜ୍ଞାନଂ ମନୋ ପ୍ରଶାନ୍ତି ଗୃହେ ସୁଯୁଞ୍ଜନ୍ତି କଳେ ବରସ୍ୟ ମୃତ୍ୟୁଂ ନ ପଶ୍ୟନ୍ତି ଦୁରନ୍ତ ବୀର୍ଯ୍ୟମ୍। ଚମସୃଷି ଏ କଥା ହିଁ କହିଛନ୍ତି, ଧନଂଚ ଧର୍ମେକ ଫଳଂ ଯତୋ ବୈ, ଏକାଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟ 12 ନମ୍ବର ଶ୍ଳୋକ ବୋଧେ, ଧନଂଚ ଧର୍ମେକ ଫଳଂ ଯତୋ ବୈ ଜ୍ଞାନଂ ସ ବିଜ୍ଞାନ ମନ ପ୍ରଶାନ୍ତି, ଧନର ଏକମାତ୍ର ଫଳ ହେଉଛି ଧର୍ମ ଅର୍ଜନ କରିବା, ଧନକୁ ଧର୍ମ କାର୍ଯ୍ୟରେ ଲଗେଇବା ଉଚିତ, ନଚେତ ସେ ଧନ ଥିବ କିଛି ଦେଇପାରିବନି, କ'ଣ ସାହାଯ୍ୟ କରିବ କହୁନାହାନ୍ତି, ଧନକୁ ଧର୍ମ କାର୍ଯ୍ୟରେ ଲଗେଇବା ଉଚିତ, ଧନ ରଖିବେ ମନା ନାହିଁ, ରଖିବେ ମାନେ କ'ଣ, ମାନେ ଯାହା ମିଳିଛି ତାକୁ ତ ଫୋପାଡ଼ି ଦେବେନି ନା, ଯାହା ସେ ପହଞ୍ଚୁଛି ଅନାୟାସରେ, ଅନାୟାସ ମାନେ କପାଳେ ଯାହା ଲେଖାଏ ସେଇଟା ମିଳିବ, ଅଧିକା ଚିନ୍ତିତ ହେବା ଆବଶ୍ୟକ ନାହିଁ, ମିଳିବ, କିନ୍ତୁ ତାକୁ ଧର୍ମ କାର୍ଯ୍ୟରେ ଲଗେଇବା ଉଚିତ, ଧର୍ମ କାର୍ଯ୍ୟ ଲାଗିଲେ ସେଇଟା ହେଉଛି ଧନର ସଫଳତା। ଧନ କାହାର, ଧନ ବା ଭଗବାନଙ୍କର, ଲକ୍ଷ୍ମୀ ଲକ୍ଷ୍ମୀ କାହାର କି, ଲକ୍ଷ୍ମୀ ଭଗବାନଙ୍କର ନା, ତେଣୁ ଧନ ଅର୍ଜନ କରିବେ ଧର୍ମ ପାଇଁ, ଗୃହେ ସୁଜଞ୍ଜନ୍ତି କଳେ ବରସ୍ୟ ମୃତ୍ୟୁ ନ ପଶ୍ୟନ୍ତି ଦୁରନ୍ତ ବୀର୍ଯ୍ୟମ୍। କିନ୍ତୁ ଦୁଃଖର କଥା ଯେ ଲୋକମାନେ ଏ ଧନକୁ ପରମାର୍ଥରେ ନ ଲଗେଇକି ଘର ସଂସାର ସ୍ୱାର୍ଥରେ ବା ନିଜର ଇନ୍ଦ୍ରିୟ ତୃପ୍ତି ମାର୍ଗରେ ଖର୍ଚ୍ଚ କରୁଛନ୍ତି, ଧନକୁ ଧର୍ମ କାର୍ଯ୍ୟ ଲଗେଇବା ଉଚିତ। କ'ଣ ଧର୍ମ କାର୍ଯ୍ୟରେ ଲଗେଇବେ, ଭକ୍ତିମଣି ଠାକୁର ତାଙ୍କର ଭଜନ ସେ କଥା ହିଁ କହିଥିଲେ, ଗତକାଲି ଆମେ ଶୁଣିଥିଲେ ନା ସେ ଭଜନ, ଶୁଣି କଥା ବିଶ୍ରାମ ଦେଇଥିଲେ, ଯଦି ଥାକେ ବହୁ ଧନ ନିଜେ ହବେ ଅକିଞ୍ଚନ, ଯଦି ଥାକେ ବହୁ ଧନ ନିଜେ ହବେ ଅକିଞ୍ଚନ, ବୈଷ୍ଣବେର କର ଉପକାର, ବୈଷ୍ଣବେର କର ଉପକାର, ଯିବେ ଦୟା ଅନୁକ୍ଷଣ ରାଧା କୃଷ୍ଣ ଆରାଧନ, ଯିବେ ଦୟା
ಅನುಕ್ಷಣ ರಾಧಾ ಕೃಷ್ಣ ಆರಾಧನ ಕರ ಸದಾ ಹೈ ಸದಾಚಾರ ಕರ ಸದಾ ಹೈ ಸದಾಚಾರ
ಭಕ್ತ ಠಾಕುರ ಏಕದೇ ಕಲೆ ಯದಿ ಧನ ಅಛಿ ಯದಿ ಥಾಕೆ ಬಹು ಧನ ಯದಿ ಧನ ಅಛಿ ತಾಹಲೆ ಕಣ ಕರಿ ಧನ ದಫ ಪಾಡ ದೇವೆನಿ ଅଭିମାନ ଶୂନ୍ୟ ହେବେ ଧନକୁ ଠିକ୍ ବ୍ୟବହାର କରିକି ନଚେତ୍ ସେ ଧନ ଏଇଭଳି ଅଭିମାନରେ ଲଗେଇବେ ଅଭିମାନ କ'ଣ ବୃଦ୍ଧି କରେଇବେ ଯଦି ଥାକେ ବହୁ ଧନ ନିଜେ ହେବ ଅକିଞ୍ଚନ ଅକିଞ୍ଚନ ହେଇପାରିବେ କି ଧନକୁ ଯଦି ଏଭଳି ବ୍ୟବହାର କରିବେ ତେବେ ଅକିଞ୍ଚନ ହେବେ କେମିତି ନା ବୈଷ୍ଣବର କର ଉପକାର ବୈଷ୍ଣବମାନଙ୍କର ଉପକାର କରିବେ ବୈଷ୍ଣବର ଉପକାର କହିଲେ ସାଧାରଣତଃ ସମସ୍ତେ ଭାବନ୍ତି କ'ଣ କି ବୈଷ୍ଣବର ଉପକାର କହିଲେ ସାଧାରଣତଃ ଗୃହସ୍ଥ ଭକ୍ତମାନେ ଭାବନ୍ତି ବ୍ରହ୍ମଚାରୀଙ୍କୁ ଦେବା ନାଇଁ କ'ଣ ଖାଲି ବ୍ରହ୍ମଚାରୀ ହିଁ ବୈଷ୍ଣବ ଗୃହସ୍ଥ କ'ଣ ବୈଷ୍ଣବ ନାହାନ୍ତି ଖାଲି ବ୍ରହ୍ମଚାରୀଙ୍କୁ କ'ଣ ଗୃହସ୍ଥମାନେ ଖାଲି ବ୍ରହ୍ମଚାରୀଙ୍କୁ ଦେବେ ନା ବୈଷ୍ଣବଙ୍କର ଉପକାର କରିବେ ଯଦି କୌଣସି ବୈଷ୍ଣବଙ୍କର ଆବଶ୍ୟକ ରହୁଛି ଧନର ଆବଶ୍ୟକତା ଅଛି ସେଠୁ ଉପକାର କରିବା ଉଚିତ ତେବେ ଅଭିମାନଟା ଦୂର ହେବ ଭକ୍ତିମନ ଠାକୁର କହିଛନ୍ତି ନଚେତ ଧନରେ କ'ଣ ଆମେ କରିପାରିବା କହୁନାହାନ୍ତି ଗତକାଲି ଶୁଣିଥିଲେ ନା 22 ପଏଣ୍ଟ ମୁଁ ଯେଉଁ କରିଥିଲି ଆପଣ ଦେଖନ୍ତୁ ଧନ ଦ୍ୱାରା କ'ଣ କରିପାରିବେ କ'ଣ କରିପାରିବେନି ଧନ ବୈଷ୍ଣବଙ୍କୁ ଉପକାର କରିବା ଉଚିତ ଆଉ ରାଧାକୃଷ୍ଣଙ୍କୁ ଆରାଧନା କରିବା ଉଚିତ ଧନ ଆମକୁ ଆରାମ ଦେଇପାରେ ଆରାମ ପାଇଁ ବହୁତ ଜିନିଷ ଆମକୁ ମିଳିପାରେ ଧନ ଦ୍ୱାରା ଆରାମ ମିଳିପାରେ କିନ୍ତୁ ଧନ ଦ୍ୱାରା ରାମ ମିଳନ୍ତି ନା ଧନ ଦ୍ୱାରା ଆରାମ ମିଳେ ଏଇ ପଏଣ୍ଟ ଗୁଡ଼ା ଆପଣ ମନେ ରଖିବେ ଧନ ଦ୍ୱାରା ଆରାମ ମିଳିପାରେ କିନ୍ତୁ ରାମ ମିଳିବେନି ରାମ ମିଳିବେ ଏଇ ବୈଷ୍ଣବଙ୍କ ଉପକାର ଭଗବାନଙ୍କ ସେବାରେ ଲାଗିଲେ ହେବ ଧନ ନଚେତ ହେବନି ଧନ ଦ୍ୱାରା ଭୋଗ ସୁଖ ମିଳିପାରେ ଭୋଗ ସୁଖଟା ମିଳିପାରେ କିନ୍ତୁ ମାନସିକ ଶାନ୍ତି ମିଳିବନି ଧନ ଦ୍ୱାରା ମାନସିକ ଶାନ୍ତି ଧନରେ ମିଳିବନି ମାନସିକ ରାତିରେ ଶୋଇପାରିବନି ମାନସିକ ଶାନ୍ତି କ'ଣ ପାଇବ ଆଚ୍ଛା ଆଉ ଧନ ଦ୍ୱାରା ଇନ୍ଦ୍ରିୟ ତୃପ୍ତି କରିପାରନ୍ତି ଧନ ଦ୍ୱାରା ଇନ୍ଦ୍ରିୟ ତୃପ୍ତି ହେଇପାରେ କିନ୍ତୁ ଆନନ୍ଦ ମିଳିବନି ପ୍ରକୃତ ଆନନ୍ଦ ମିଳିବନି ଧନ ଦ୍ୱାରା କ'ଣ କୁହାଯିବ ମୁଁ ଯାଇଥିଲି ଆମେ ଯେଉଁ ଆମେ ତ ବମ୍ବେ ଯାଇଥିଲେ ନାଇଁ ତା ପୂର୍ବରୁ ମୁଁ ଯାଇଥିଲି ଗୁରୁଦେବଙ୍କ କଥା ଶୁଣିବା ପାଇଁ ଯାଇଥିଲି ଗୁରୁଦେବଙ୍କର କଥା ଶ୍ରବଣ କରିବା ପାଇଁ ଯାଇଥିଲି ଥରେ ମନ୍ଦିରରୁ ଆମେ ଯାଉ କଥା ଶୁଣିବା ପାଇଁ ସେଠୁ ପାଖାପାଖି 30 କିଲୋମିଟର ଡେଲି ଯିବା ଆସିବା କରୁ ଗଲାବେଳେ ମନ୍ଦିର ବସ୍ରେ ପଳେଇ ଯାଉ ଆସିଲାବେଳେ ମୁଁ ଟାଉନ୍ ବସ୍ରେ ପଳେଇ ଆସେ ସେ ଟାଉନ୍ ବସ୍ ତାଙ୍କର ସବୁ ନମ୍ବରିଂ ବସ୍ ଆମର ଯେମିତି ବର୍ତ୍ତମାନ ନେଟ୍ ସୋ ହେଲାଣି ସେ ଗୋଟେ ବସ୍ ଗୋଟେ ମାର୍କେଟ୍ ଭିତରେ ହେଇକି ଆସେ ସେ ମାର୍କେଟ୍ ଭିତରେ ମୁଁ ଦେଖି ଆଶ୍ଚର୍ଯ୍ୟ କାରଣ ସେ ଭିତରେ ଏତେ ପ୍ରକାର ଲାଇଟ୍ ଲାଗିଛି ମାନେ ଲାଇଟ୍ ବିକ୍ରି ହେଉଛି ମାର୍କେଟ୍ରେ ଏତେ ଭେରାଇଟିର ଲାଇଟ୍ ମୁଁ ଦେଖି ଆସୁଛି ବାବାରି ଲାଇଟ୍ ସବୁ ଲୋକ ନେଇ ଘରେ ଲଗାଉଛନ୍ତି ନା ଲାଇଟ୍ଟା ଲାଗିଛି ଆଲୁଅ ହେବା ପାଇଁ ଲାଇଟ୍ ଲାଗିବ ଭଗବାନ ପାଇଁ ଲାଗିପାରେ ଆମର ଯେମିତି ଭଗବାନ ପାଇଁ ଲାଗିଛି ଆମର ତ ସମ୍ବଳ ନାହିଁ ଭଗବାନ ପାଇଁ ଲଗାଇବା ପାଇଁ ଯାହା ଭଗବାନ କୃପାରୁ ଯାହା ପାଇଛେ ସେଟା ଲଗା ହେଇଛି କିନ୍ତୁ ଲୋକ ଘରେ ଲାଇଟ୍ ଲଗାଉଛନ୍ତି ବହୁତ ବହୁତ ଦାମିକିଆ ଲାଇଟ୍ ଧନ ଦ୍ୱାରା ବହୁତ ସୁନ୍ଦର ସୁନ୍ଦର ଲାଇଟ୍ ଲଗାଇ ପାରନ୍ତି କିନ୍ତୁ ଅନ୍ତଃପ୍ରକାଶ ପାଇବେନି ବହୁତ ଉଜ୍ଜଳ ଆଲୋକ ପାଇପାରନ୍ତି କିନ୍ତୁ ଅନ୍ତଃକରଣ ପ୍ରକାଶ ଧନ ଦେବନି ଦେବ ଅନ୍ତଃକରଣ ଆଲୋକିତ ହେବ ଧନ ଦ୍ୱାରା କଳୁଷିତ ହେବ ଆଉ ଧନ ବିଭିନ୍ନ ସ୍ୱର୍ଣ୍ଣ ରତ୍ନ ସବୁ ଦେଇପାରେ କିନ୍ତୁ ଅଭୟ ଦେଇପାରିବନି ଆଉ କ'ଣ ଦେଇପାରେ ଧନ ଧନ ଅଭିମାନ ବଢ଼ାଏ ତ ଶୁଣୁଛେ ଆମେ ଅମାନିନ ମାନ ବଢ଼େଇବ କିନ୍ତୁ ବିନୟ କରିପାରିବନି ଧନ କହିଲେ ଦେଖି ଧନ ଥାଇକି ବିନୟ କିଏ ତା ମାନେ ନୁହଁ ହେବନି ହେବ କେବଳ ଭଗବାନଙ୍କର ଭକ୍ତି କରିବା ଉଚିତ ସାଧୁଗୁରୁଙ୍କ କୃପା ପାଇଲେ ଏଇଟା ସମ୍ଭବ ନଚେତ ଧନ ରହିଲା ମାନେ ଅଭିମାନଟା ରହିବ ବିନୟ ଭାବ ଆସିବା ବହୁତ ମୁସ୍କିଲ ଆପଣ ସମସ୍ତେ ଜାଣିଥିବେ ସମ୍ରାଟ ଆକବରଙ୍କ କଥା, ଲୀଳା ତ ସମସ୍ତେ ଜାଣନ୍ତି, ପ୍ରସଙ୍ଗରେ ଆସୁଛି, ଶୁଣିଲେ ମାଉଛି। ଆକବରଙ୍କ ସଭାରେ ଜଣେ ରତ୍ନ ଥିଲେ, ସେ ହେଉଛନ୍ତି ତାନସେନ। ତାନସେନଙ୍କ ନାମ ଶୁଣିଥିବେ ଆପଣ। ତାନସେନ କ'ଣ କରନ୍ତି? ବହୁତ ସୁନ୍ଦର ଗୀତ ଗାଆନ୍ତି। ତାନସେନଙ୍କ ଗୀତ ଶୁଣିକି ଆକବର ବହୁତ ଖୁସି ହୁଅନ୍ତି, କାରଣ ଆମେ ଯେଉଁ ଗୀତ ଗାଉଛେ ଆମେ ଖାଲି ଗୋଟେ ସ୍ୱରରେ ଗାଇଦେଉଛେ, କିନ୍ତୁ ଆମେ କ'ଣ ରାଗ ଜାଣିନେ ନା କିଛି, ସେମାନେ ସବୁ ବିଭିନ୍ନ ରାଗରେ ଗାଆନ୍ତି। ତାନସେନଙ୍କର ଏତେ ସୁନ୍ଦର ରାଗ ଶୁଣିକି ଆକବର ଖୁସି ହେଇଯାନ୍ତି। ଆକବର ପଚାରିଲେ, ଆଚ୍ଛା ତାନସେନ, ଏଇଭଳି ତୁମେ ଏଇଭଳି ଯେଉଁ ଗୀତ ଗାଉଛ, ଏଇଭଳି ତୁମ ଭଳି ଆଉ କିଏ ଗୀତ ଗାଉଛନ୍ତି? ତୁମଠୁ ଆଉ କିଏ ଭଲ ଗୀତ ଗାଉଛନ୍ତି କି ଗାଇପାରୁଛନ୍ତି? କାରଣ ସେମାନେ ତ ସେ କ'ଣ ସମ୍ରାଟ ନା, ସେମାନେ ବିଭିନ୍ନ ସବୁ ଗାୟକମାନଙ୍କର କ'ଣ ଗୀତ ଶୁଣିବା ପାଇଁ ସେମାନଙ୍କର ଇଚ୍ଛା ଥାଏ। ତୁମେ ତ ଭଲ ଗାଉଛ, ତୁମ ଭଳି ଆଉ କିଏ ଗାଉଛନ୍ତି କି, ବା ତୁମଠୁ ଆଉ ଅଧିକା ଭଲ ଗାଇଲା ଭଳି ଆଉ ତୁମ ନଜର କିଏ ଅଛନ୍ତି କି? ତାନସେନ କହିଲେ, ହଁ ହଁ, ଚାହିଁବ ନା, ମୁଁ କ'ଣ ଗୀତ ଗାଉଛି, ଆଉ ଜଣେ ଅଛନ୍ତି। କିଏ ସିଏ? ନା, ମୋ ଗୁରୁ, ମୋ ଗୁରୁ ଅଛନ୍ତି, ସିଏ ଏଭଳି ଗୀତ ଗାଇବେ, ମୁଁ ଖାଲି ଗାଉଛି। କିନ୍ତୁ ସିଏ ଗାଆନ୍ତି ମଲ୍ଲହାର ରାଗ, ବିଭିନ୍ନ ରାଗ ତ ଜାଣିଛନ୍ତି। କହିଲେ, ମୋ ଗୁରୁ ଏମିତି ଗୀତ ଗାଆନ୍ତି ମଲ୍ଲହାର ରାଗ, ମଲ୍ଲହାର ରାଗ ଗାନ କରିବେ ମାନେ ବର୍ଷା ହେବ। କହିଲେ, ଆଚ୍ଛା କିଏ ତୁମ ଗୁରୁ? ନା, ମୋ ଗୁରୁ ହେଉଛନ୍ତି ହରିଦାସ। ହରିଦାସକୁ ହରିଦାସ କହିଲେ, ହରିଦାସ ଠାକୁର ନୁହଁ, ଯୋ ହରିଦାସ ବାଙ୍କି ବେହେରୀଙ୍କୁ ପ୍ରକଟ କରାଇଥିଲେ। ହଁ ହଁ, ହରିଦାସ ପଣ୍ଡିତ, ଯିଏ ବାଙ୍କି ବେହେରୀଙ୍କୁ ପ୍ରକଟ କରାଇଥିଲେ ନିଧୁବନ ଭିତରୁ, ସେ ହରିଦାସ, ତାଙ୍କ ଶିଶୁ ହେଉଛନ୍ତି ତାନସେନ। କହିଲେ, ମୋ ଗୁରୁ ଏଭଳି ଗାନ କରନ୍ତି, କିନ୍ତୁ ସିଏ ମନ ନ ଭାବିଲେ, ସିଏ ତୁମ ଭଳି ଥାର୍ଡ଼ କ୍ଲାସ୍ ରାଜାଙ୍କ ପାଇଁ ସିଏ ଗାନ କରନ୍ତିନି, ସିଏ ଅନନ୍ତ କୋଟି ବ୍ରହ୍ମାଣ୍ଡର ଯିଏ ମାଲିକ, ତାଙ୍କ ପାଇଁ ସିଏ ଗାନ କରନ୍ତି। ତୁମ ଭଳିଆ ଥାର୍ଡ଼ କ୍ଲାସ୍ ରାଜାଙ୍କ ପାଇଁ ସିଏ କ'ଣ ଗାନ କରିବେ ନା କ'ଣ? ମନୋନୀତି ଭାବିଲେ, କହିଲେନି। କିନ୍ତୁ ଆକବର ବିଚାର କଲେ, ମୁଁ ଶୁଣିବି। ଆକବର ତାଙ୍କୁ ବହୁତ ଅନୁରୋଧ କଲେ, କହିଲେ, ନା ନା, ମୁଁ ଟିକେ ଶୁଣିବା ପାଇଁ ଚାହୁଁଛି ତୁମ ଗୁରୁଙ୍କର ସଙ୍ଗୀତ କିଭଳି, ଶୁଣିବା ପାଇଁ ଚାହୁଁଛି, ମୋତେ ଟିକେ କୃପା କର, ସାହାଯ୍ୟ କର। ତ ଆକବର ସେ କଥା, ତାନସେନ ସେ କଥା ହିଁ କହିଲେ, କହିଲେ, ଆଜ୍ଞା, ସେ ସାଧାରଣ ବ୍ୟକ୍ତିଙ୍କ ପାଇଁ ସେ ଗାଇବେନି, ଜୟ ଶ୍ରୀ ଶ୍ରୀ ଭନିତା ଶ୍ରୀ ଶ୍ରୀ କୃଷ୍ଣ ରାମ ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଦେବ ସୁଭଦ୍ର ମହାରାଣୀ କି ଜୟ। ତ ସେଠି ତାନସେନ କହିଲେ, କହିଲେ, ସେ ସାଧାରଣ ବ୍ୟକ୍ତି ବିଶେଷଙ୍କ ପାଇଁ ସେ ଗାନ କରନ୍ତିନି, ଆପଣ ରାଜା ଠିକ୍ ଅଛି, କିନ୍ତୁ ସେ ସାଧାରଣ ରାଜାଙ୍କ ପାଇଁ ସେ ଗାନ କରିବେନି, ସିଏ ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ, ସିଏ ପ୍ରିୟପ୍ରୀତମଙ୍କୁ କ'ଣ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ସେ ଗାନ କରନ୍ତି। କହିଲେ, ତାହେଲେ ମୁଁ କେମିତି ଶୁଣିବି, ଟିକେ ବ୍ୟବସ୍ଥା କର, ମୁଁ ଯେମିତି ତାଙ୍କ ଗାନ ଶୁଣିବି। କହିଲେ, ଠିକ୍ ଅଛି, ଆପଣ ଯଦି ଶୁଣିବା ପାଇଁ ଚାହୁଁଛନ୍ତି, ତାହେଲେ ମୁଁ ସେ ବ୍ୟବସ୍ଥା କରିବା ପାଇଁ ଚେଷ୍ଟା କରୁଛି, ଆପଣ ଆସିବେ। ତାଙ୍କୁ ନେଇକି ଗଲେ, କହିଲେ, ଠିକ୍ ଅଛି, ଆପଣ ଆସନ୍ତୁ, ମୁଁ ନେଇକି ଯିବି। ତାଙ୍କୁ ନେଇକି ନିଧୁବନ ଭିତରେ ପହଞ୍ଚିଲେ, ପହଞ୍ଚିଲେ ତାଙ୍କୁ ଲୁଚେଇକି ରଖିଲେ ଗୋଟେ ଜାଗାରେ। କହିଲେ, ଆପଣ ତାଙ୍କ ସାମ୍ନାକୁ ବି ଗଲେ ସିଏ ଗାଇବେନି, ସାମ୍ନାକୁ ଗଲେ ତ ଗାଇବେନି, ସେ ଯଦି ଜାଣିବେ ଆପଣ ଏଠି ଅଛନ୍ତି, ତାହେଲେ ବି ସେ ଗାଇବେନି, ତେଣୁ ଆପଣ ଏଠି ଲୁଚିକି ରୁହନ୍ତୁ, ମୁଁ ଯାଇକି ତାଙ୍କୁ ଗାଇବା ପାଇଁ ବ୍ୟବସ୍ଥା କରୁଛି। ଏଣେ ଆକବରଙ୍କୁ ଲୁଚେଇଲେ, ଯାଇକି ପହଞ୍ଚିଲେ ତାନସେନ ହରିଦାସ ପାଖରେ। ହରିଦାସ ପାଖରେ ପହଞ୍ଚି କହିଲେ, ଗୁରୁଦେବ, ଆଉ ଆପଣ ମୋତେ ଯେଉଁ ମଲ୍ଲହାର ରାଗଟା ଶିକ୍ଷା ଦେଇଥିଲେ, ମୁଁ ସେଇଟା କାହିଁକି ବିସ୍ମରଣ ହେଇଯାଇଛି, ମୋତେ ମାନେ ଠିକ୍ସେ ମନେ ପକାଇ ପାରୁନି, ଠିକ୍ସେ ଭୁଲିଯାଇଛି, ଠିକ୍ସେ ମନେ ପକାଇ ପାରୁନି, ମୋତେ ଟିକେ ଆଉଥରେ ଶିଖାଇ ଦିଅନ୍ତୁ। ପ୍ରକୃତରେ ହରିଦାସ ଭୁଲି ନଥିଲେ, ସେ ଜାଣିଥିଲେ, ସିଏ କ'ଣ ଆମଭଳିଆ ଲୋକ ଯେ ଭୁଲିଯିବେ, ଏ ତାନସେନ କ'ଣ ଭୁଲି ଯାଇଥିଲେ କି? ସେ ଭୁଲି ନଥିଲେ, କିନ୍ତୁ ସିଏ ଚାହୁଁଛନ୍ତି କ'ଣ, ହରିଦାସଙ୍କ ସ୍ୱରକୁ ଶୁଣିବା ପାଇଁ ନା ଆକବରଙ୍କୁ। ତେଣୁ ହରିଦାସ କ'ଣ କହିଲେ, କହିଲେ, ଠିକ୍ ଅଛି, ତୁମେ ଗୋଟେ କାମ କର, ତୁମେ ଗାନ କର, ଭୁଲ ହେଲେ ମୁଁ କହିବି। ଇଏ ତାନସେନ କ'ଣ କଲେ, ଗାନ କଲେ, ଜାଣିଶୁଣି ଭୁଲ କଲେ, ସେ ଜାଣିଶୁଣି ଭୁଲ କଲେ, ଭୁଲ କଲେ। ହରିଦାସ କହିଲେ, ଏମିତି କ'ଣ ଗାଉଛ, ଦିଅ ଦିଅ, ତାନପୁରା ନେଲେ, ତାନପୁରା ଯେଉଁ ଗାନ କରନ୍ତି, ତାନପୁରା ନେଇକି ଗାନ କଲେ। ଯେତେବେଳେ ହରିଦାସ ସେତେ ସୁନ୍ଦର ଭାବରେ ମଲ୍ଲହାର ରାଗରେ ଯେତେବେଳେ ଗାନ କରିଛନ୍ତି, ଶେଷରେ ବର୍ଷା ଆସିଲା, ପୁରା ବର୍ଷା ହେଲା। ଯେତେବେଳେ ବର୍ଷା ହେଲା, ଇଏ ଆକବର ଓଦା ହେଇଗଲେ, ସେ ସିନା ଲୁଚିକି ଥିଲେ, ସେ ଓଦା ହେଲେ, ଓଦା ଯୋଡ଼ ଉଡ଼େଇ ବାହାରିଲେ, ବାହାରିକି ସେ ଆସିଲେ, ଆସିକି ତାଙ୍କ ଶରଣାପନ୍ନ ହେଲେ। ତାପରେ ତାଙ୍କର ପାଖରେ ସମର୍ପିତ ହେଲେ, ସମର୍ପିତ ହେଇ କହିଲେ କହିଲେ ମୁଁ ଆପଣଙ୍କର କ'ଣ ସେବା କରିବି କୁହନ୍ତୁ। ସେ କହିଲେ ମୋର କ'ଣ ସେବା କରିବେ, ଦେଖନ୍ତୁ ଆକୁର ଭକ୍ତ, କିନ୍ତୁ ସେବା କରିବା ପାଇଁ ତାଙ୍କ ଯେଉଁ ମନ ରହୁଛି, ଏ ଯେଉଁ ଅଭିମାନ ରହିଛି ନା, ମୁଁ ରାଜା, ମୁଁ କରିପାରିବି, ଆପଣ ଯାହା ଆଦେଶ ଦେବେ ମୁଁ କରିପାରିବି। କହିଲେ ମୋ ପ୍ରତି କ'ଣ ଆଦେଶ ଅଛି କୁହନ୍ତୁ, ମୁଁ କ'ଣ ସେବା କରିବି। ତ ହରିଦାସ, ସେ ତ ଭଗବାନଙ୍କର ମହାନ ଭକ୍ତ, ଭଗବାନଙ୍କୁ ଯିଏ ପ୍ରକଟ କରାଇ ଦେଇଛନ୍ତି ସେ ଆପଣ ସାଧାରଣ ବ୍ୟକ୍ତି ନା। ତେଣୁ ହରିଦାସ ଜାଣିଲେ ଆକବରଙ୍କର ଏଇଭଳି ଅଭିମାନ ଅଛି, ଧନର ଅଭିମାନ ଅଛି। ଆମେ ଏଇ ପଏଣ୍ଟରେ ଆଲୋଚନା କରୁଛୁ, ଅଭିମାନ ଦେଇପାରେ ଧନ, କିନ୍ତୁ ବିନୟ ଦେଇପାରେ ନା, କିନ୍ତୁ ମହତ୍ କୃପାରେ ଏଇଟା ସମ୍ଭବ। ଆକବରଙ୍କର ଯେଉଁ ଅଭିମାନଟା ଅଛି ହରିଦାସ ଜାଣିଲେ, କହିଲେ ଆଚ୍ଛା ହଁ ଠିକ୍ ଅଛି, ଗୋଟେ କାମ କର, ତୁମେ ମୋର ସେବା କ'ଣ କରିବ, ମୋର ସେବା କରିବା ଦରକାର ନାହିଁ, ତୁମେ ଯାଅ ସେ କେଶୀଘାଟର ଗୋଟେ ପାହାଛ ଟିକେ ଭାଙ୍ଗି ଯାଇଛି, କେଶୀଘାଟର ପାହାଛର ଗୋଟେ କର୍ଣ୍ଣର ଗୋଟେ ପ୍ରସ୍ତର ଟିକେ ଭାଙ୍ଗି ଯାଇଛି, ତାକୁ ଟିକେ ଯାଇକି ଟିକେ ରିପେୟାର କରିଦିଅ। ଇଏ ଆକବର ମନ ନ ଖୁସି ହେଲା, ଏଇଟା ଗୋଟେ କଥା, ଆସିଲେ ଆସିକି ପହଞ୍ଚିଲେ କେଶୀଘାଟ ପାଖରେ, ଆସି ପହଞ୍ଚି ଯେତେବେଳେ ଦେଖୁଛନ୍ତି କେଶୀଘାଟର କ'ଣ ପାବଛକୁ ରିପେୟାର କରିବା ପାଇଁ, ନିର୍ମାଣ କରିବା ପାଇଁ, ତାକୁ ଯେଉଁ ପୁନଃନିର୍ମାଣ କରିବା ପାଇଁ ଯେତେବେଳେ ଦେଖୁଛନ୍ତି, ସେ ସମୟ ଦେଖିକି ଆଶ୍ଚର୍ଯ୍ୟ ହେଉଛନ୍ତି। କାରଣ ସେ ଯେଉଁ ପାବଛରେ ଏତେ କ'ଣ ମୂଲ୍ୟବାନ ମଣି ରତ୍ନ ସବୁ ଲାଗିଛି, ଆକବର ବିଚାର କଲେ ମୋର ସମସ୍ତ ରାଜକୋଷର ସବୁକିଛି ଖର୍ଚ୍ଚ କଲା ପରେ ବି ଏଇଟା ରିପେୟାର କରିବା ସମ୍ଭବ ନୁହଁ। ସେ ଜାଣିଦେଲେ, କହିଲେ ନା ଏଇଟା ସମ୍ଭବ ନୁହଁ। ଆଚ୍ଛା ପ୍ରଶ୍ନ ଆସିବ, ପୂର୍ବରୁ ସେଇଟା କାହିଁ ଦେଖିପାରୁନଥିଲେ? ଆଜି ବି ବୃନ୍ଦାବନ ସେୟା, ବୃନ୍ଦାବନର ସ୍ୱରୂପ ଆଜି ବି ସେୟା, ଆମେ ଦେଖିପାରୁନେ, କାହିଁକି ଦେଖିପାରୁନେ, କାରଣ ଆମେ ସେଇ କୃପା ପାଇନେ। ବୃନ୍ଦାବନ ସ୍ୱରୂପଟା ସେୟା ନା, ଗୁରୁଦେବ ସେ କଥା କୁହନ୍ତିନି, ସେ ସମୟ ଗୌରବିନ୍ଦ ଗୋସ୍ୱାମୀ ଗୁରୁ ମହାସ କୁହନ୍ତିନି, ତୁମେ ବୃନ୍ଦାବନ ହେଲେ କ'ଣ ଦେଖିବ, ମାଙ୍କଡ ଦେଖିବ, ଘୋଷରୀ ଦେଖିବ, ଆସିବ, ତୁମେ କ'ଣ ଦେଖିବ ପ୍ରକୃତରେ? ଆମେ ବୃନ୍ଦାବନ ଆମର ଦର୍ଶନ ନାହିଁ ନା, ଆମେ ସେ ଦୃଷ୍ଟିଟା ପାଇନେ ନା। ବୃନ୍ଦାବନ ସ୍ୱରୂପ ଏବେ ବି ସେୟା, ଆମର ଗୁରୁଦେବ ଶ୍ରୀ ସ୍ୱାମୀ ରାଧା ଗୋବିନ୍ଦ ଗୋସ୍ୱାମୀ ଗୁରୁ ମହାରାଜ ପ୍ରତିଦିନ ଯାଆନ୍ତି, ବର୍ତ୍ତମାନ ସ୍ଥିତିରେ ପ୍ରତିଦିନ ସେ ଯାଉଛନ୍ତି, କିଛି ନା କିଛି ଲୀଳାସ୍ଥଳୀକୁ ଦର୍ଶନ କରୁଛନ୍ତି, କୌଣସି ନା କୌଣସି ଲୀଳାସ୍ଥଳୀକୁ ସେ ଦର୍ଶନ କରୁଛନ୍ତି ଡେଲି। ଆଚ୍ଛା ପ୍ରଶ୍ନ ଆସିବ, ବସି ମୁଁ ବିଚାର କରେ, ଯେତେବେଳେ ଆସେ ସେ ଫଟୋ ଆସେ ବା ଭିଡ଼ିଓ ଆସେ ବା ସେ ଆର୍ଟିକଲ ଲେଖା ଆସେ, ଆଜି ଗୋଟେ ଏଠିକି ଯାଇଛନ୍ତି, ସେଠିକି ଯାଇଛନ୍ତି, ଦେଖନ୍ତୁ ଆମର କେମିତି ପ୍ରାକୃତ ବୁଦ୍ଧି, ଆମେ ବିଚାର କରୁ, ଆଚ୍ଛା ଗୁରୁଦେବ ତ ଥରେ ସେଠିକି ଯାଇଛନ୍ତି, ପୁଣି ଦ୍ୱିତୀୟ ଥର କାହିଁ ଯାଉଛନ୍ତି, ବିଚାର କରୁ, ଗୁରୁଦେବ ଦ୍ୱିତୀୟ ଥର ଯାଉଛନ୍ତି ମାନେ ସିଏ କହିବା ତାତ୍ପର୍ଯ୍ୟ କାହିଁକି ଯାଉଛନ୍ତି ଆମେ ବିଚାର କରୁନେ, ମାନେ ବିଚାର ଏଇଟା କେବଳ ମନକୁ ଆସେ ଯେ ଆମେ ଥରେ ସେଠିକି ଗଲେ ଦ୍ୱିତୀୟ ଥର ଗଲେ ଆମର ସେ କ'ଣ ସେଭଳି ସେଇ ସ୍ଥାନ ପ୍ରତି ଆକର୍ଷଣ ରହୁନି ନା ନାହିଁ? ସେଇ ସ୍ଥାନକୁ ଆମେ ଯଦି ଦ୍ୱିତୀୟ ଥର ଯିବା କି ତୃତୀୟ ଥର ଯିବା ଚତୁର୍ଥ ଥର, ଆକର୍ଷଣଟା ଧୀରେ ଧୀରେ କମିଯାଉଛି, କିନ୍ତୁ ସିଏ ବାରମ୍ବାର ବାରମ୍ବାର ଯାଉଛନ୍ତି, କେମିତି ତାଙ୍କର ଆକର୍ଷଣଟା ରହୁଛି? ଏଇଟା ହିଁ ହେଉଛି ଶୁଦ୍ଧ ଭକ୍ତ ଏବଂ ଇଏ ହେଉଛି ଶୁଦ୍ଧ ଭକ୍ତ ଏବଂ ଆମ ଭଳି ବଦ୍ଧଜୀବମାନଙ୍କ ଭିତରେ ଏଇଟା ହେଉଛି ପାର୍ଥକ୍ୟ। କାରଣ ସେମାନେ ସେ ସ୍ୱରୂପ ଦେଖିପାରନ୍ତି, ତ ସେ ସ୍ୱରୂପଟା ଦେଖନ୍ତି କେମିତି, କୃପାରେ, ସାଧୁର କୃପାରେ, ସାଧୁଗୁରୁଙ୍କ କୃପା ହେଲେ ଦର୍ଶନ ହେବ। ଆକବର ଦେଖିଲେ କେମିତି, ହରିଦାସଙ୍କ କୃପାରେ ଦେଖିଲେ, ହରିଦାସଙ୍କ କୃପା କଲେ ଠିକ୍ ଅଛି, ଦେଖ ତୁମର ଯେଉଁ ଅଭିମାନ ଅଛି ତୁମେ ରିପେୟାର କରିବା ପାଇଁ ଚାହୁଁଛ, ତ ରିପେୟାର କର। ତାପରେ ଆକବର ବୁଝିପାରିଲେ, ଆସିଲେ, ଶରଣାପନ୍ନ ହେଲେ, ଦୀକ୍ଷା ନେଲେ ତାଙ୍କଠୁ। ଏ ପ୍ରସଙ୍ଗ ଆମର ଗୁରୁଦେବ ହିଁ କହିଥିଲେ, ଗୁରୁଦେବ କଥା ହିଁ କହିଥିଲେ, ସେ ଗୁରୁଦେବଙ୍କର କଥାକୁ ମୁଁ ଏଇଟା ରିପିଟ୍ କଲି। ତ କହିବା ତାତ୍ପର୍ଯ୍ୟ, ଧନ ଅଭିମାନ ଦେଇପାରେ କିନ୍ତୁ ବିନୟ ଆଣିବା ବହୁତ ମୁସ୍କିଲ, ବିନୟ ଦେଇପାରିବନି, ବିନୟ ଦେବ ସାଧୁଗୁରୁଙ୍କୁ କରିପାରେ। ଯଦି ଧନଟା ସାଧୁଗୁରୁଙ୍କ ସେବାରେ ଲାଗେ, ଯଦି ଧନଟା ଭଗବାନଙ୍କ ସେବାରେ ଲାଗେ, ବୈଷ୍ଣବଙ୍କ ସେବାରେ ଲାଗେ, ତେବେ ବିନୟ ଭାବଟା ଆସିବ, ଅନୁଚ୍ଛେଦ ଆସିବନି। ଆଚ୍ଛା ଧନ ଆଉ କ'ଣ ଦେଇପାରେ? ଧନ ସମ୍ମାନ ଦେଇପାରେ, ଧନ ଅଛି ମାନେ ସମ୍ମାନ ଦେବେ ସମସ୍ତେ, ଶୁଣିଥିଲେ ନା ପୂର୍ବରୁ, ସମ୍ମାନ ସମସ୍ତେ ଦେବେ, ହଁ ହଁ ଆବେ ପରଶୁ, ଆବେ ପରଶୁ, ବାବୁ ପରଶୁରାମ, ଯେଉଁ ଶୁଣୁଥିଲେ ସମସ୍ତେ ବାବୁ ପରଶୁରାମ, ବାବୁ ପରଶୁରାମ କହିବେ, କିନ୍ତୁ ଶ୍ରଦ୍ଧା ଦେଇପାରେ ନା ଧନ। ଧନ ସମ୍ମାନ ଦେଇପାରେ କିନ୍ତୁ ଶ୍ରଦ୍ଧା ଦେବନି, ଧନ ଅଛି ତ ସମ୍ମାନ କରୁଛନ୍ତି, ଧନ ଚାଲିଗଲେ ଆଉ ସମ୍ମାନ ନାହିଁ, ଯଦି ଶ୍ରଦ୍ଧା ଥାଆନ୍ତା ତାହେଲେ ସମ୍ମାନ ଦିଅନ୍ତୁ, ତାହେଲେ ଧନଟା ସମ୍ମାନ ଦେଉଛି, ଶ୍ରଦ୍ଧା ଦେବନି। ଆଚ୍ଛା, ଧନ ଆଉ କ'ଣ ଦେଇପାରେ? ଧନ ବହୁତ ସୌନ୍ଦର୍ଯ୍ୟ ପ୍ରସାଧନକୁ ଦେଇପାରେ, ଧନ ଦ୍ୱାରା ବହୁତ ସୌନ୍ଦର୍ଯ୍ୟ ପ୍ରସାଧନ ଆମେ ଯୋଗାଡ଼ କରିପାରିବା, କିନ୍ତୁ ପ୍ରକୃତ ସୌନ୍ଦର୍ଯ୍ୟକୁ ଆମେ ପାଇବାନି। ଆଚ୍ଛା, ଧନ ଦ୍ୱାରା ଆଉ କ'ଣ କରିବେ? ଧନ ଦ୍ୱାରା ବହୁତ ଆମେ ପୁସ୍ତକ ରଖିପାରୁ ନା ନାହିଁ? ଧନ ଦ୍ୱାରା ବହୁତ ପୁସ୍ତକ ଆମେ କିଣିପାରୁ, ବହୁତ ପୁସ୍ତକ ଆମ ପାଖରେ ରହିପାରେ, କିନ୍ତୁ ଧନ ପ୍ରକୃତ ବିଦ୍ୟା ଦେଇପାରେ ନା। ଧନ କ'ଣ ବିଦ୍ୟା ଦେଇପାରେ? ଧନ ଆଉ କ'ଣ ଦେଇପାରେ? ଧନ ବହୁତ ବହୁତ ସୁନ୍ଦର ଆପଣ ଚିତ୍ର କିଣିକି ଆଣିପାରନ୍ତି, ଘରେ ପୁରା ଚିତ୍ର ସଜେଇ ପାରନ୍ତି, ବହୁତ କିଛି ଧନ ଦ୍ୱାରା ବହୁତ ଚିତ୍ର ରଖିପାରନ୍ତି, କିନ୍ତୁ ଧନ ଦ୍ୱାରା ଚରିତ୍ର କିଣିପାରିବେନି। କିଣିକି ଆଣନ୍ତୁ ଚରିତ୍ର, କେଉଁଠୁ ଆଣିବେ, କେଉଁ ମାର୍କେଟରୁ ଆଣିବେ କହିଲେ? ବିଗ୍ ବଜାରରେ ମିଳୁଛି ନା ପାଣ୍ଟାଲୁନ୍ରେ ମିଳୁଛି ନା କେଉଁଠି ମିଳୁଛି? ମିଳିବନି। ଏବଂ ଧନ ଧନ ଦ୍ୱାରା ଜଣେ ଧନକୁ ନେଇକି କ'ଣ ମୃତ୍ୟୁବରଣ କରିପାରେ? ଧନ ମୃତ୍ୟୁ ଦେଇପାରେ, କିନ୍ତୁ ଧନ ଅମରତା ଦେବନି। ଧନ ମୃତ୍ୟୁ ଦେଇପାରେ, କିନ୍ତୁ ଧନ ଅମର କରିପାରିବନି। କରିପାରିବ, ଅମର କରିବ ଚରିତ୍ର, ଧନ ନୁହଁ। ଆଉ କ'ଣ? ଧନ ଔଷଧ ଦେଇପାରେ, ଧନ ଦ୍ୱାରା ଆମେ ଔଷଧ ଆଣିପାରୁ। ଧନ ଗତକାଲି ଆମେ ଶୁଣିଥିଲେ ନା, ଯେଉଁ ମେଡ଼ିକାଲରେ ଅପରେସନ୍ ହେଇ ଆସିଲା ହାତ, ଧନ ଦ୍ୱାରା ଔଷଧ କିଣିପାରନ୍ତି, କିନ୍ତୁ ଧନ ଦ୍ୱାରା ଅମରତା କିଣିପାରିବେନି। କିଣିପାରିବେ? ଧନ ଦ୍ୱାରା ଅମରତା ହେଇପାରିବେ ନା? ଅମର ହେଇପାରିବେ? ହେଇପାରିବେନି। ଧନ କ'ଣ ସୌନ୍ଦର୍ଯ୍ୟ ଦେଇଦେବ? ଏ ଆପଣ ଦେଖୁନାହାନ୍ତି ସବୁ ସିନେମା ଷ୍ଟାର ମାନେ ଏସବୁ କେତେ ସବୁ ଫରେନ୍ ଯାଇକି ସବୁ ତାଙ୍କର କ'ଣ ସେ କରନ୍ତି, ପ୍ଲାଷ୍ଟିକ ସର୍ଜରୀ କରିକି ଆସନ୍ତି, କେତେ ଦିନ କ'ଣ ବୃଦ୍ଧ ହେବନି? ବୃଦ୍ଧ ତ ହେବ ନା, ଆସିବ। କେତେ ସୁନ୍ଦର ଭଜନ ରଚନା କରିଛନ୍ତି ଆମର ପ୍ରେମାନନ୍ଦ ଦାସ ଠାକୁର, ଶୁଣିବା ପରେ ପରେ ଆସିବ ସେ ବିଷୟ। ଏବଂ ଧନ ଧନ ଦ୍ୱାରା ଆସକ୍ତି ହେଇପାରନ୍ତି, କିନ୍ତୁ ଧନ ପ୍ରକୃତ ଶକ୍ତି ଦେଇପାରିବନି। ଧନ ଦ୍ୱାରା ଭଲ ପଲଙ୍ଗ କିଣିପାରନ୍ତି, ଭଲ ପଲଙ୍ଗ ପ୍ରାପ୍ତ ହେଇପାରନ୍ତି, କିନ୍ତୁ ଧନ ପ୍ରକୃତ ନିଦ ଦେବନି, ସଠିକ୍ ନିଦ ଦେଇପାରିବନି। ଧନ ଦ୍ୱାରା ଆମ କଥା ମୁଁ କହୁଛି, ଧନ ଦ୍ୱାରା ଭଲ ଚଷମା କିଣିପାରୁ ନା ନାହିଁ? ଭଲ ଚଷମା, କଷ୍ଟଲି ଚଷମା କିଣିପାରୁ, କ'ଣ ସେଇଟା କଣ୍ଟାକ୍ଟ ଲେନ୍ସ ଆଖି ଭିତରେ ଲଗାଇପାରୁ, କିନ୍ତୁ ଦୃଷ୍ଟିଶକ୍ତି ଦେଇପାରିବନି। ଧନ ଦେଇପାରିବ? ଭଲ ଚଷମା ପିନ୍ଧିପାରନ୍ତି, ଦୃଷ୍ଟିଶକ୍ତି ଦେବନି ଧନ। ଆଉ କ'ଣ? ଧନ ଧନ ଦ୍ୱାରା ଏସବୁ ସିଦ୍ଧାନ୍ତ ହେଇଛି, ୟା ପଛରେ ସବୁ ଲୀଳା ଆପଣ ବୁଝିଲେ ଜାଣିପାରିବେ। ଯେମିତି ଧନ ଧନ ମାଷ୍ଟର କିଣିପାରନ୍ତି, ଧନ ଦ୍ୱାରା ମାଷ୍ଟର କିଣାଯାଇପାରେ, କିନ୍ତୁ ଧନ ଦ୍ୱାରା ସଦ୍ଗୁରୁ କିଣାଯାଇପାରେ ନା। କିଣିପାରିବେ? ଧନ ଦ୍ୱାରା ମାଷ୍ଟର କିଣିନଥିଲେ କି କିଏ? ହିରଣ୍ୟକଶିପୁ ମାଷ୍ଟର ରଖିନଥିଲା ପ୍ରହ୍ଲାଦଙ୍କ ପାଇଁ? ତିନି ଜଣ ମାଷ୍ଟରଙ୍କୁ, ଦୁଇ ଜଣ ମାଷ୍ଟରଙ୍କୁ ନିଯୁକ୍ତ କରିଥିଲା ନା ଷଣ୍ଢମର୍କକୁ, ମାଷ୍ଟର କିଣିଥିଲା, କିନ୍ତୁ ସଦ୍ଗୁରୁ କିଣିପାରିଲାନି ଧନ ଦ୍ୱାରା। ସଦ୍ଗୁରୁ କୃପାରେ ଆସନ୍ତି, ସଦ୍ଗୁରୁ କ'ଣ ଧନ ଦେଇ କିଣିପାରିବା କହୁନାହାନ୍ତି? ଏବଂ ଧନ ଡାକ୍ତର ଦେଇପାରନ୍ତି, କ'ଣ ଭଲ ଡାକ୍ତର ପାଖକୁ ଯାଇପାରନ୍ତି, କିନ୍ତୁ ଭଲ ସ୍ୱାସ୍ଥ୍ୟ ପାଇବେନି, ଧନ ଦ୍ୱାରା ଭଲ ସ୍ୱାସ୍ଥ୍ୟ ମିଳିବନି। ଧନ ଦ୍ୱାରା ଭଲ ସଙ୍ଗୀ ମିଳିପାରନ୍ତି, ଭଲ ସଙ୍ଗୀ ଆପଣ ସମସ୍ତଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି, ସେ ସଙ୍ଗୀ ହେଇପାରିବେ ଭଲ, କିନ୍ତୁ ଧନ ଭଲ ମିତ୍ର ଦେଇପାରିବେନି, ଭଲ ମିତ୍ର। ଏବଂ ଧନ ଧନ ଦ୍ୱାରା କାମିନୀ ପ୍ରାପ୍ତ ହେଇପାରନ୍ତି, କିନ୍ତୁ ଧନ ଦ୍ୱାରା ଧର୍ମପତ୍ନୀ ପାଇବା ହେଉଛି ମୁସ୍କିଲ। ଧର୍ମପତ୍ନୀ ଯିଏ ଧର୍ମ କାର୍ଯ୍ୟରେ ସାହାଯ୍ୟ କରିବେ, ଏଇଟା କ'ଣ ଧନ ଦ୍ୱାରା ହେବ? ଦେଖ, ଧନ ଦ୍ୱାରା ଏସବୁ ହେଇପାରିବନି। ଧନ ଦ୍ୱାରା ପୁତ୍ର ପ୍ରାପ୍ତ ହେଇପାରନ୍ତି, କିନ୍ତୁ ସତ୍ପୁତ୍ର ପ୍ରାପ୍ତ ହେଇପାରିବେ ନା। କେମିତି? ତା ବିଷୟରେ ଆପଣ ଅନୁସନ୍ଧାନ କଲେ ଜାଣିପାରିବେ। ଆଉ ଧନ ଦ୍ୱାରା ଗତକାଲି ଏଇଟା କହିଥିଲି ବି, ଧନ ଦ୍ୱାରା ଚାକର ପାଇପାରନ୍ତି, ବହୁତ ଚାକର ଆପଣ ରଖିପାରନ୍ତି, କିନ୍ତୁ କ'ଣ ପାଇବେନି? ଉପଯୁକ୍ତ ସେବକ ପାଇବେନି। ଧନ ଦ୍ୱାରା ବହୁତ ଚାକର ରଖିପାରନ୍ତି, କିନ୍ତୁ ସେବକ ମିଳିବା କଷ୍ଟ। ତାହେଲେ ଧନ ମୁଁ କ'ଣ ଦିଏ କୁହନ୍ତୁ? କିନ୍ତୁ ସେ ଧନକୁ ନେଇକି କେତେ ଅଭିମାନ ଜୀବର। ସେଥିପାଇଁ ଭକ୍ତି ଠାକୁର କହିଲେ, ଯଦି ଥାକେ ବହୁ ଧନ ତବେ ହବେ ଅକିଞ୍ଚନ, ବୈଷ୍ଣବେର କର ଉପକାର। ବୈଷ୍ଣବର ଉପକାର କରିବେ, ଏବଂ ଜୀବେ ଦୟା ଅନୁକ୍ଷଣ, ଦେଖନ୍ତୁ ପୁଣି ଦୟା ଶବ୍ଦ ଆସିଲା, ପୁଣି ପୂର୍ବ ତରଜୀବ ସହିଷ୍ଣୁନା, ପୁଣି ଦୟା କରିବି ଜୀବଙ୍କୁ, ଜୀବେ ଦୟା ଅନୁକ୍ଷଣ ରାଧାକୃଷ୍ଣ ଆରାଧନ କର ସଦା ହଏ ସଦାଚାର। ରାଧାକୃଷ୍ଣଙ୍କୁ ଆରାଧନ କରିବାକୁ ସଦାଚାର ହେଇକି ଭକ୍ତି ଯାଜନ କରିବି, ନଚେତ ଧନ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କର ବି ରଚନା କରିଛନ୍ତି ସେୟା, ତୁମାର କନକ ଭୋଗେର ଜନକ କନକେର ଦ୍ୱାରେ ସେବହ ମାଧବ। କନକ ଦ୍ୱାରା ମାଧବଙ୍କର ସେବା କରିବା ଉଚିତ। ଆମେ ଏଇଟା ସେ ସ୍ଥିତିକୁ ଆମେ ଯାଇନେ ମାନୁଛେ, କିନ୍ତୁ ଗୋଟାକ ଶୁଣିବା ଉଚିତ ବାରମ୍ବାର ଶୁଣିଲା ମାନେ ବହୁତ ଭକ୍ତ ଆମେ ଏଇଟା ଜାଣିବା ଆବଶ୍ୟକ ନା, ଭକ୍ତମାନେ ସବୁ ଜାଣିବା ଆବଶ୍ୟକ। ଇଏ ତ କହିଛନ୍ତି ବାମନ ଦେବ ତ କହିଛନ୍ତି ବହୁତ ସୁନ୍ଦର କଥା, ଆପଣ ଭାଗବତ ରସଂସ୍କନ୍ଦ ଦେଖିବେ 19 ଅଧ୍ୟାୟରେ ବାମନ ଦେବ ଯାଇକି ଯେଉଁ ପହଞ୍ଚିଥିଲେ ବଳି ମହାରାଜଙ୍କ ପାଖରେ, ତିନି ପାଦ ଭୂମି ମାଗିଲେ, ସେଇ ପ୍ରସଙ୍ଗରେ ଯେତେବେଳେ ଦୁଇ ପାଦ ଦେଇପାରିଛନ୍ତି ବଳି ମହାରାଜ, ତୃତୀୟ ପାଦ ପାଇଁ ଜାଗା ନାହିଁ, ତୃତୀୟ ପାଦ ଦେବା ପାଇଁ ଜାଗା ନାହିଁ ନା, ମାନେ ତୃତୀୟ ପାଦ ଦେବେ କେଉଁଠି, କ'ଣ ଦେବେ, ଗୋଟେ ପାଦ ତ ପୁରା ନେଇଗଲେ, ସବୁ ସବୁ ତଳ ଲୋକ ସବୁ ନେଇଗଲେ, ଉର୍ଦ୍ଧ୍ୱ ପାଦରେ ଉର୍ଦ୍ଧ୍ୱ ଲୋକ ସବୁ ନେଇଗଲେ, ଦ୍ୱିତୀୟ ପାଦରେ ଉର୍ଦ୍ଧ୍ୱ ଲୋକ ସବୁ ନେଇଗଲେ, ତୃତୀୟ ପାଦକୁ ଦେବେ କେଉଁଠି। ସେଥିପାଇଁ ସେ ବଳି ମହାରାଜଙ୍କୁ ଭଗବାନ ଏତେ ସୁନ୍ଦର ସେଠେ କ'ଣ କରିଛନ୍ତି, ତାଡ଼ନା ଦେଇଛନ୍ତି, ମଧୁର ତାଡ଼ନା ସେଇଟା, ଭଗବାନଙ୍କର ତ ଇଏ ହେଉଛି ବହୁତ କ'ଣ କୁହାଯିବ ସ୍ନେହ, ସେଇଠି କହିଛନ୍ତି ତାଙ୍କୁ ବହୁତ ତାତ୍ସଲ୍ୟ କରି କହିଛନ୍ତି, କିନ୍ତୁ ସେଇଟା ମଧୁର, ସେଇଟା ପ୍ରକୃତରେ ଭଗବାନ ତାଙ୍କୁ ଦଣ୍ଡ ଦେଇନାହାନ୍ତି, କ'ଣ ଦଣ୍ଡ ଦେଇଛନ୍ତି, ଭଗବାନ ତ ଯାଇକି ତାଙ୍କ ପାଖରେ ସବୁଦିନ ପାଇଁ ଦରପାଳ ହେଇକି ରହିଗଲେ, କିନ୍ତୁ ଭଗବାନ ସେଠି କହିଛନ୍ତି ଧନକୁ କେମିତି ବ୍ୟବହାର କରିବା ଉଚିତ, ତୁମେ ବ୍ୟବହାର କରିପାରିଲନି। ସେଠି ସେ ସୁନ୍ଦର କଥା କହିଛନ୍ତି, ସେ ଲୋକଟା ପାଇଥିଲି, ଧନକୁ ପାଞ୍ଚ ପ୍ରକାର ଖର୍ଚ୍ଚ କରିବା ଉଚିତ, ଜାଣିବା ଉଚିତ, ଧନକୁ ପାଞ୍ଚ ପ୍ରକାର ବ୍ୟବହାର କରିବା ଉଚିତ, ବ୍ରହ୍ମଚର୍ଯ୍ୟ ପାଇଁ, ଗୃହସ୍ଥାନ ପାଇଁ କ'ଣ କରିବେ, ଧର୍ମାୟ ଯଶସେ ଅର୍ଥାୟ କାମାୟ ସ୍ୱଜନାୟ ଚ ପଞ୍ଚଧା ବିଭଜତ ବିତ୍ତମ ଇହା ମୂତ୍ର ଚ ମୋଦତେ। ବଳି ମହାରାଜଙ୍କୁ ସେଠି ବାମନଦେବ କହିଛନ୍ତି ଧନକୁ ପାଞ୍ଚ ପ୍ରକାର ବ୍ୟବହାର କରିବା ଉଚିତ। ସେ ପ୍ରସଙ୍ଗ ବଳି ମହାରାଜଙ୍କ ସହିତ ତ ଆପଣମାନେ ଶୁଣିଛନ୍ତି, ସମସ୍ତେ ଜାଣିଛନ୍ତି, ଏ ପ୍ରସଙ୍ଗ ଆମର ଧନ ଉପରେ ନେଇକି ଯେହେତୁ ଆସୁଛି, ଏଠି ଆମେ ଏକଥା ଆଲୋଚନା କରୁଛେ, ଧର୍ମାୟ ଯଶସେ ଅର୍ଥାୟ କାମାୟ ସ୍ୱଜନାୟ ଚ ପଞ୍ଚଧା ବିଭଜତ, ପାଞ୍ଚ ଭାରି ବିଭକ୍ତ କରିବେ, ପ୍ରଥମ ହେଉଛି ଯଶ ପାଇଁ, ଧନକୁ ଯଶ ପାଇଁ ବ୍ୟବହାର କରିବା ଉଚିତ, ବ୍ରହ୍ମଚାରୀଙ୍କ ପାଇଁ କୁହାଯାଏନି, ବ୍ରହ୍ମଚାରୀ କ'ଣ ଯଶ, ଗୃହସ୍ଥମାନଙ୍କ ପାଇଁ କୁହାଯାଇଛି, ଗୃହସ୍ଥ ପୁଣି ଭକ୍ତ ସେମାନେ ଯଶ ପାଇଁ ଏତେ ବ୍ୟାକୁଳିତ ହେବା ଉଚିତ ନୁହଁ, ସାଧାରଣତଃ ଏଇଟା ହେଉଛି ନୀତି, ଭଗବାନ ଏଇଟା କହିଛନ୍ତି, ପାଞ୍ଚ ଭାଗ କରିକି ଗୋଟେ ଭାଗ ଯଶ ପାଇଁ ହୁଏତ ବ୍ୟବହାର କରିପାରନ୍ତି। ଏବଂ ଦ୍ୱିତୀୟ ହେଉଛି ଯଶସ୍ୟ ଅର୍ଥାୟ, ଧନକୁ ଦ୍ୱିତୀୟ ଭାଗକୁ ଅର୍ଥାୟ, ଅର୍ଥାୟ ମାନେ ଅର୍ଥକୁ ବଢ଼େଇବା ପାଇଁ, ଯେଉଁ ଜଣେ ବିଜନେସ୍ କରୁଛି ସେ ଅର୍ଥକୁ ଅର୍ଥରେ ଲଗେଇଲା, ତା ମାନେ ନୁହେଁ ଯେ ସେ ଅର୍ଥକୁ ନେଇକି ସେ କ'ଣ ଆମର ମହାରାଷ୍ଟ୍ର ଦେଇ କୁହନ୍ତି ଶୁଦ୍ଧ ଲଗେଇବ, ସେଇଟା ନୁହଁ, ଶୁଦ୍ଧ ଲଗେଇବ ସେଠି ମହାରାଜ ବିନୋଦରେ କୁହନ୍ତି, ସେ ଜଣେ ଭକ୍ତଙ୍କୁ ବାରମ୍ବାର କୁହନ୍ତି ତୁ ଖାଲି ଶୁଦ୍ଧ ଲଗାଉଛୁ ଏଇଟା ପାପ, ଏ ସତ ଅର୍ଥ ବଢ଼ିବା ପାଇଁ ସେ ଗୋଟେ ଭାବେ ବ୍ୟବହାର କରିପାରେ। ଏବଂ ତୃତୀୟ ହେଉଛି କାମାୟ, କାମନାକୁ ପୂରଣ କରିବା ପାଇଁ, ନିଜର ଆବଶ୍ୟକ ବସ୍ତୁ ପୂରଣ କରିବା ପାଇଁ ଗୋଟେ ଭାବେ ବ୍ୟବହାର କରିବ। ଚତୁର୍ଥ ହେଉଛି ଧର୍ମ, ପ୍ରଥମଟା ଭୁଲ, ଧର୍ମାୟ, ପ୍ରଥମେ ଧର୍ମ, ଧର୍ମାୟ ଯଶସେ ଅର୍ଥାୟ, ପ୍ରଥମେ ହେଲା ଧର୍ମ କାର୍ଯ୍ୟରେ ଲଗେଇବେ, ଦ୍ୱିତୀୟ ହେଉଛି ଯଶ, ତୃତୀୟ ହେଉଛି ଅର୍ଥ ବଢ଼ାଇବା ପାଇଁ, ଚତୁର୍ଥ ହେଉଛି କାମନା ପୂରଣ ପାଇଁ, ପଞ୍ଚମ ହେଉଛି ସ୍ୱଜନାୟ ଚ, ନିଜର ପୁତ୍ର ପୌତ୍ର ବନ୍ଧୁବାନ୍ଧବ ଆତ୍ମୀୟ ସ୍ୱଜନ ଏମାନଙ୍କୁ ପୋଷଣ କରିବା ପାଇଁ, ଏଇଭଳି ପାଞ୍ଚ ପ୍ରକାର ଧନକୁ ବ୍ୟବହାର କରିବେ। ସେଇଟା ପୁଣି ସତ୍ ମାର୍ଗରେ, ସତ୍ ବାଟରେ, ଯାହା ଭକ୍ତ ଠାକୁର କହିଲେ ଯଦି ଥାକେ ବହୁ ଧନ ତବେ ହେବ କିଞ୍ଚନ ବୈଷ୍ଣବର କର ଉପକାର, জীবে দয়া অনুক্ষণ রাধাকৃষ্ণ আরাধনা করা সদা হয়ে সদাচার। এই কোন স্থিতিরে যদি আমি রহবা, ধনকু যদি এইভাবে ব্যবহার করা, তেবে অমানিনাটা ঠিক হব বা অহংকার শূন্য হয়ে পার, নচে সে ধন হি অহংকার বড়াইব। কোণ সে ধন সাহায্য করব কোনা? শঙ্করাচার্য ঠিক সে কথাই কহিলেন না,
মা কুরু ধন জন যৌবন গর্বং হরতি নিমেষাৎ কাল সর্বং,
হরতি নিমেষাৎ কাল সর্বং। মা কুরু ধন জন যৌবন গর্বং, ধনকু নিয়ে গর্ব করা, যৌবনকু নিয়ে গর্ব করা, জনকু নিয়ে গর্ব করা, কোণ গর্ব, কোণ অভিমান কাহি করি? দেখুনা সমস্ত সিদ্ধান্ত সে, মা কুরু ধন জন যৌবন গর্বং হরতি নিমেষাৎ কাল সর্বং। গোটে নিমিষ লাগবনি কাল সবু হরণ করে নিয়ে যাব, গোটে নিমিষ লাগবনি কাল সবু হরণ করে দেব। ধন থিব সঙ্গে সঙ্গে চাল, সবু ধন চাল যাব। দেখুনা পাণ্ডব মানুষ কোণ হল, পাণ্ডব মানে হস্তিনাপুর রাজ কোণ রাজ্যের প্রকৃত অধিকারী হচ্ছেন সেমানে, কিন্তু গোটে মুহূর্ত লাগলানি সবু ছাড়ি বনু যাওয়া পড়লা। কোণ অভিমান করিয়া ধনকু নেই, যিয়ে ধনকু নেই, যিয়ে পরর ধনকু অপহরণ করছি, পরধনকু নেই যিয়ে আত্মসাৎ করুছি, সে আহুরি বহুত সাংঘাতিক, তার অভিমানটা রহিব। মা কুরু ধন জন যৌবন গর্বং হরতি নিমেষাৎ কাল সর্বং, কাল গোটে মুহূর্ত লাগবনি হরণ কর নব সব। সে গোটে শ্লোক অছি নীতিশ, নীতিশ লোক বহু দিন তলে পড়ি আর্তমান তো পড়া বি সময় নেই, কৌলি আজ সর্চ করা বিশেষ সময় পাওনি। সে শ্লোকের কুহাইছি, তুমি ধনর না ধন তুমর, আমি ধনর না ধন আমার, কহিলে কোণ সন্তুষ্ট মাধব কি কার, আমি ধনর কহিপার না ধন আমার অটে, কোণ পিলাম বড় বাড়ি কুয়ো, আমি ধনর, আমি ধনর ধন আমার দিদিটা ঠিক, দিদিটা ঠিক ধন আমি শুনা দু ঠিক আছে, যা কহিলে ঠিক। ধন আমাকে কোণ করে, ধন আমাকে কৃতদাস করাই দিয়ে, আর ধন আমাকে খটাইব না বসাই দেবনি, খটাইব সন্তুষ্ট হবনি না? আচ্ছা আমি ধনর কি, এ সরি ধন আমার কি, আমি ধনর হইগলে কিন্তু ধন আমার হল কি, ধন আমার নুহ, সিদ্ধান্ত হল এয়া, আমি ধনর হইয়াছে মানে ধন আমাকে খটাই পারলা কিন্তু আমি ধনকু নিজর করে পারলেনি, ধন আমি খটাই দেব, আমি ধন নিজর করিপারিয়ানি, কোণ করি কোনো? সবুঠু বড় ধন বা সরর, সরটা হল বড় ধন, সরকু তো রখিপারিয়ানি, কোণ আমি ধন কোণ ব্যবহার করা? তেণু মা কুরু ধন জন যৌবন গর্বং হরতি নিমেষাধ, পাণ্ডব মান কথা কৌতুলি, গোটিয়ে মুহূর্ত লাগলেনি সমস্ত ছাড়িকি, পুনি হস্তিনাপুর রাজসিংহাসন অধিকারী সেমানে পাণ্ডব মানে, কিন্তু গোটিয়ে মুহূর্ত লাগলেনি তাঁকু বুলিয়া পাই পড়লা বনরে। কেত বর্ষ বুলিলে, কেত বর্ষ বনরে বুলিলে পাণ্ডব মানে? পাণ্ডব মানে কেত বর্ষ বনবাস করলে? তের বর্ষ না, তের বর্ষ, বার বর্ষ, গোটে বর্ষ হচ্ছে অজ্ঞানবাস। আচ্ছা অর্জুন কত বর্ষ বনবাস করলে? কত বর্ষ জানিছেন কি? অর্জুন কত বর্ষ বনবাস করলে? অর্জুন জীবন প্রায় সময় বনবাস যাইছি। অর্জুন কত বর্ষ বনবাস করলে জানি না, কে আগর আমার ক্লাসে পূর্ব কুহাই গতিপূর্ব মনে আছে, ইয়ে তো তের বর্ষ তো এমানকর বনবাস, অর্জুন স্বতন্ত্র বার বর্ষ বনবাস করলে, ଅର୍ଜୁନ ଅଲଗା ସମୟରେ ସେ 12 ବର୍ଷ ଯାଇଥିଲେ ବନବାସ, ସେଇ ସେଇ ସମୟରେ ସେଇ ସମୟରେ ହିଁ ସେ ଯାଇଥିଲେ ଯେଉଁ ଆମର ମଣିପୁର, ମଣିପୁର ସେପଟୁ ଯାଇଥିଲେ, ମଣିପୁର ରାଜକନ୍ୟାଙ୍କୁ ବିବାହ କରିଥିଲେ, ତାଙ୍କର ଯେଉଁ ବଂଶ ସେଠି ଅଛନ୍ତି ଅର୍ଜୁନଙ୍କ ବଂଶ, ନହେଲେ ସିଏ ସିଆଡ଼େ କୁଆଡ଼େ ଯାଇଥିଲେ, ସେପଟୁ କୁଆଡ଼େ ଯାଇଥିଲେ, ସେ ସମୟରେ ସେ ଯାଇଥିଲେ ସ୍ୱର୍ଗକୁ, ସେଠୁ ଯାଇଥିଲେ ନା କ'ଣ ଏମିତି, ସେ ପ୍ରସଙ୍ଗ ହେଉଛି ବହୁତ ବଡ଼ ପ୍ରସଙ୍ଗ, କାହିଁକି କେବଳ ଗୋମାତାଙ୍କୁ ସୁରକ୍ଷା ଦେବା ପାଇଁ, ସେ ପ୍ରସଙ୍ଗ ଜାଣିଥିବେ ତ ସମସ୍ତେ, ଜାଣିଛନ୍ତି ତ, ଗୋମାତାଙ୍କୁ ସୁରକ୍ଷା ଦେବା ପାଇଁ ତାଙ୍କୁ 12 ବର୍ଷ ବନବାସ କରିବା ପାଇଁ ପଡ଼ିଲା, ସେ ଗୋମାତାଙ୍କୁ କେମିତି ସୁରକ୍ଷା ଦେବା ପାଇଁ ଗଲେ, କାରଣ ଗୋଟେ ପ୍ରସଙ୍ଗ ଅଛି ମନେ ପଡ଼ିଲା କହିଦେଉଛି, କହିବା ତାତ୍ପର୍ଯ୍ୟ ଆମର ଏଇ ପଏଣ୍ଟରେ, ହରତି ନିମେଷାତ୍ କାଳ ସର୍ବଂ, କାଳ ଗୋଟେ ମୁହୂର୍ତ୍ତ ଲାଗିବନି ସବୁ ହରଣ କରିଦେବ, ଦେଖନ୍ତୁ ଅର୍ଜୁନଙ୍କ ପାଖରେ କ'ଣ ନଥିଲା, ଗାଣ୍ଡିବ ଥିଲା, ଗାଣ୍ଡିବର ଟଙ୍କାରେ ସମସ୍ତେ ଭୟଭୀତ ହେଉଥିଲେ, ସେ ସମସ୍ତଙ୍କୁ ପରାସ୍ତ କରିଦେଲା ଭଳି କ୍ଷମତା ଥିଲା ତାଙ୍କ ପାଖରେ, କିନ୍ତୁ ଅର୍ଜୁନ ଏବଂ ପଞ୍ଚୁପାଣ୍ଡବ ଏମାନେ ତ ଦ୍ରୌପଦୀଙ୍କୁ ପ୍ରାପ୍ତ ହୋଇଥିଲେ, ନିଜର ପତ୍ନୀ ରୂପେ ସମଭାବରେ ବିଭକ୍ତ କରି ରଖାହୋଇଥିଲା, ମା କୁନ୍ତୀଙ୍କ କୁନ୍ତୀଙ୍କର ନିର୍ଦ୍ଦେଶ ଅନୁସାରେ ସମସ୍ତେ ତାଙ୍କୁ ପତ୍ନୀ ରୂପେ ପ୍ରାପ୍ତ ହୋଇଥିଲେ, ତ ତାଙ୍କର ସର୍ତ୍ତ ଥିଲା, ମହାଭାରତରେ ମୁଁ ଏଇଟା ପଢ଼ିଥିଲି, ତାଙ୍କର ସର୍ତ୍ତ ଥିଲା ଦ୍ରୌପଦୀଙ୍କ ପ୍ରକୋଷ୍ଠ ଭିତରେ ଯଦି କୌଣସି ଭାଇ ଅଛନ୍ତି ସେ ସମୟରେ ଅଲଗା କେହି ଯିବେନି ସେ ଭିତରକୁ, ଏ ସର୍ତ୍ତ ଥିଲା, ସର୍ତ୍ତ କରିଥିଲେ କି ଜାଣିଛନ୍ତି, ସର୍ତ୍ତ କରିଥିଲେ ନାରଦ ମୁନି, ନାରଦ ମୁନି ସର୍ତ୍ତ କରିଥିଲେ, ତା ପଛରେ ଗୋଟେ ରହସ୍ୟ ରହିଛି, କାହିଁକି ସେ କଣ୍ଡିସନଟା ରଖାହେଇଥିଲା, ତା ପଛରେ ଗୋଟେ ଇତିହାସ ଅଛି, ନଚେତ ଭୟଙ୍କର ସ୍ଥିତି ହେବ, କାଳେ ଏମାନଙ୍କ ଭିତରେ କଳିକୁ ଜିଆ ହେଇଯିବ, ଗୋଟେ ପୁରୁଣା ଇତିହାସ ଅଛି, ସେଇଟା ମୋର ସ୍ମରଣ ନାହିଁ, ସେସବୁ ନାଁ ଗୁଡ଼ାକ ମନେ ନାହିଁ, ସେଥିପାଇଁ ମୁଁ କହିବା ପାଇଁ ଚାହୁଁନି, ତ ଯାହା ହେଉ ଏଇଠି ନାରଦ ମୁନିଙ୍କର ନିର୍ଦ୍ଦେଶ ଥିଲା ଏହା ଯେ ଜଣେ ଭାଇ ଅଛନ୍ତି ଦ୍ରୌପଦୀଙ୍କ ସହିତ ବାର୍ତ୍ତାଳାପ କରୁଛନ୍ତି ବା ପ୍ରକୋଷ୍ଠ ଭିତରେ ଅଛନ୍ତି, ସେ ସମୟରେ ଅଲଗା କେହି ଯିବେନି, ଅଲଗା ପାଣ୍ଡବମାନେ ଯିବେନି, ଏବଂ ସୂଚନା ପାଇବା ପାଇଁ କ'ଣ ଥିଲା ସର୍ତ୍ତ, ସାମ୍ନାରେ ଯୋକ୍ତାଜ ରହିବ ସେ ସର୍ତ୍ତଟା ଥିଲା, ତ ଯାହା ବି ହେଉ କିନ୍ତୁ ଏମିତି ଗୋଟେ ସମୟ ଆସି ପହଞ୍ଚିଛି, ଜଣେ ବ୍ରାହ୍ମଣ ଦୌଡ଼ି ଦୌଡ଼ି ଆସି ପହଞ୍ଚିଲେ ଅର୍ଜୁନଙ୍କ ପାଖରେ, ରାଜାଙ୍କ ପାଖରେ ଆସି ପହଞ୍ଚନ୍ତି, ଆଉ ମହାରାଜ ମୋତେ ଆପଣ ସୁରକ୍ଷା ଦିଅନ୍ତୁ, କ'ଣ ସୁରକ୍ଷା ନା, ମୋର ଗୋବଂଶମାନଙ୍କୁ ଗୋମାତାମାନଙ୍କୁ ଦସ୍ୟୁମାନେ ନେଇଯାଉଛନ୍ତି, ଦସ୍ୟୁମାନେ ଅପହରଣ କରି ନେଇଯାଉଛନ୍ତି, ମୋତେ ଆପଣ ସୁରକ୍ଷା ଦିଅନ୍ତୁ, ମୋ ପାଇଁ ଚିନ୍ତା ନାହିଁ, ମୋ ଗୋମାତାମାନଙ୍କୁ ସୁରକ୍ଷା ଦିଅନ୍ତୁ। ଅର୍ଜୁନ ବର୍ତ୍ତମାନ ଚିନ୍ତାରେ ପଡ଼ିଲେ କରିବେ କ'ଣ, ଧର୍ମ ସଙ୍କଟ ବର୍ତ୍ତମାନ, ବର୍ତ୍ତମାନ ଯଦି ଗୋମାତାଙ୍କୁ ସୁରକ୍ଷା ନଦେବେ ତାହେଲେ ରାଜା ହିସାବରେ ପାପଟା ଲାଗିବ, ତାଙ୍କୁ ଲାଗିବ କି ନାହିଁ, ଗୋମାତାଙ୍କୁ ସୁରକ୍ଷା ଦେଇପାରିଲେନି, ପାପ ଲାଗିଲା। ଏଣେ ଦ୍ୱିତୀୟ ଧର୍ମ ସଙ୍କଟ କ'ଣ, ଯଦି ଗୋମାତାଙ୍କୁ ସୁରକ୍ଷା ଦେବା ପାଇଁ ଯଦି ପଦକ୍ଷେପ ନେବେ ତାହେଲେ ଉପାୟ ହେଉଛି କେବଳ ଗୋଟିଏ, କ'ଣ, ଗାଣ୍ଡିବକୁ ଆଣିବା ପାଇଁ ପଡ଼ିବ, ଗାଣ୍ଡିବ ଅଛି ସେଇ ପ୍ରକୋଷ୍ଠରେ, ଗାଣ୍ଡିବଧନଟା ସେଇ ପ୍ରକୋଷ୍ଠରେ ଥିଲା, ତେଣୁ ଯଦି ଗାଣ୍ଡିବଧନକୁ ଆଣିବେ ତାହେଲେ ସର୍ତ୍ତ ରହିଛି କ'ଣ, ଗାଣ୍ଡିବଧନ ମାନେ ସେ ପ୍ରକୋଷ୍ଠ ଭିତରେ ଯଦି ପ୍ରବେଶ କରିବେ ତାହେଲେ ସର୍ତ୍ତ ରହିଛି 12 ବର୍ଷ ବନବାସ ଯିବେ। କହିଲେ ବରଂ ମୁଁ 12 ବର୍ଷ ବନବାସ ଯିବି କିନ୍ତୁ ଗୋମାତାମାନଙ୍କୁ ସୁରକ୍ଷା ଦେବି, ବ୍ରାହ୍ମଣଙ୍କୁ ସୁରକ୍ଷା ଦେବି। ଦେଖନ୍ତୁ ଏତେ ବଡ଼ ଧାର୍ମିକ ବ୍ୟକ୍ତି ଯିଏ ଗୋମାତାଙ୍କୁ ସୁରକ୍ଷା ଦେବା ପାଇଁ 12 ବର୍ଷ ବନବାସ କରିବା ପାଇଁ ପ୍ରସ୍ତୁତ ଅଛନ୍ତି, କହିବା ତାପରେ ତାଙ୍କୁ ଗୋଟିଏ ମୁହୂର୍ତ୍ତ ଲାଗିଲାନି ଧର୍ମକୁ ସୁରକ୍ଷା ଦେବା ପାଇଁ ମଧ୍ୟ ଯାଇକି ତାଙ୍କୁ ଏଭଳି ସହ୍ୟ କରିବା ପାଇଁ ପଡ଼ିଲା, ତାହେଲେ କ'ଣ କାଳ କ'ଣ ନ କରୁଛି କୁହନ୍ତୁ, ହରତି ନିମେଷାତ୍ କାଳଂ ସର୍ବଂ, ତେଣୁ ସେ 12 ବର୍ଷ ବନବାସକୁ ବରଂ ସ୍ୱୀକାର କଲେ, ଗୋମାତାଙ୍କୁ ସୁରକ୍ଷା ଦେବା ପାଇଁ ଗଲେ, ଯାଇକି ପହଞ୍ଚନ୍ତି ସେ ସମୟରେ ଯୁଧିଷ୍ଠିର ମହାରାଜ ଦ୍ରୌପଦୀ ବସିକି ବାର୍ତ୍ତାଳାପ କରୁଛନ୍ତି। ତାପରେ ତ ବହୁତ ରହିଛି, ଯୁଧିଷ୍ଠିର ମହାରାଜଙ୍କୁ ଅର୍ଜୁନ କହିଛନ୍ତି, ଯୁଧିଷ୍ଠିର ମହାରାଜ ତାଙ୍କୁ ମନା କଲେ, ନାହିଁ ତୁମେ ଯିବା ଦରକାର ନାହିଁ, କାରଣ ତୁମେ ମହତ କାର୍ଯ୍ୟ ପାଇଁ ଯାଇଛ, ଏଇଟା ତୁମର କୌଣସି ଦୋଷ ନାହିଁ, ତୁମେ ଧର୍ମ ପାଳନ କରିବା ପାଇଁ ଯାଇଛ। କିନ୍ତୁ ଅର୍ଜୁନ କହିଲେ ନା, ଆମର ସର୍ତ୍ତ ଥିଲା ନା, କ୍ଷତ୍ରିୟ ସେମାନେ ଯାହା ସ୍ୱୀକାର କରିଥିଲେ ତାକୁ କରିବା ପାଇଁ ବାଧ୍ୟ ହେବେ, ସେଥିପାଇଁ ସେ ଗଲେ। ତ ସେଇ ଯେଉଁ 12 ବର୍ଷରେ ସେ ଭ୍ରମଣ କରିଛନ୍ତି, ବିଭିନ୍ନ ସ୍ଥାନକୁ ସେ ଯାଇଛନ୍ତି, ସେ ସମୟରେ ଯାଇଥିଲେ ଆମର ମଣିପୁର ଯାଇଥିଲେ, ସେ କ'ଣ ମଣିପୁର ରାଜକନ୍ୟା କ'ଣ ତାଙ୍କ ନାଁ ଭୁଲିଗଲି, ଉଲୁପି, ଉଡ଼ୁପି ନା ଉଲୁପି, ନାଗକନ୍ୟା ଉଲୁପି, ମଣିପୁର ରାଜକନ୍ୟାଙ୍କ ନାଁ କ'ଣ, ଚିତ୍ରଙ୍ଗଦା, ଚିତ୍ରାଙ୍ଗଦା, ଚିତ୍ରାଙ୍ଗଦା କୋଉଠୁ ଆସିଲେ ତାଙ୍କର ପୁତ୍ର, ହଁ, ବବ୍ରୁବାହନ, ଉଲୁବିଙ୍କଠୁ ଆସିଲେ ଇରାବାନ୍, ଅର୍ଜୁନଙ୍କର ଚାରି ଜଣ ପତ୍ନୀ ଥିଲେ, ଉଲୁପି, ଚିତ୍ରାଙ୍ଗଦା, ଦ୍ରୌପଦୀ, ସୁଭଦ୍ରା, ଚାରି ଜଣ ପତ୍ନୀ। ତ କେଉଁ ପ୍ରସଙ୍ଗରେ କୁହାଗଲି, ହରତି ନିମେଷାତ୍ କାଳ ସର୍ବଂ, କାଳ ଗୋଟେ ମୁହୂର୍ତ୍ତ ଲାଗିବନି, ସବୁକିଛି ହରଣ କରି ଚାଲିଯିବ, ତାହେଲେ କ'ଣ ଆମେ ଗର୍ବ କରିବା। ସେ ଅର୍ଜୁନଙ୍କର ବି ଟିକେ ଗର୍ବ ଥିଲା, ଏଇ ଧନକୁ ନେଇକି ନାହିଁ ଅଲଗା ଥିଲା, ସେଇଟା ଅର୍ଜୁନଙ୍କର ନୁହଁ, ଆମକୁ ଶିକ୍ଷା ଦେବା ପାଇଁ ସେ ଗର୍ବ। ସେଟା ଆସିବ ପରବର୍ତ୍ତୀ ସମୟରେ ଆମେ ଆଲୋଚନା କରିବା ତା ବିଷୟରେ। କିନ୍ତୁ କାଳ ଗୋଟେ ସମୟ, ଗୋଟିଏ ମୁହୂର୍ତ୍ତ ଲାଗିବନି, କାଳ ସବୁକିଛି ହରଣ କରି ନେଇଯିବ, ତାହେଲେ କ'ଣ ଅଭିମାନ କରିବି। ସେଇଥିପାଇଁ ମହାପ୍ରଭୁ କହିଲେ ଅମାନିନା, ଅଭିମାନ କରିବା ଉଚିତ ନୁହଁ। ଆମର ତ ଆଜି ଆଲୋଚ୍ୟ ବିଷୟ ହୋଇଥିଲେ ଧନ, ତାପରେ ଅଲଗା ବିଷୟ ସବୁ ଧୀରେ ଧୀରେ ଆମେ ଶୁଣିବା, ବଳ, ରୂପ ଏସବୁ ରହିଛି। ଏ ଜିନିଷକୁ ନେଇକି କେବେ ବି ଅଭିମାନ କରିବା ଉଚିତ ନୁହଁ। ଅଭିମାନ ହେଉଛି, ଆସିବ ଆମେ ଆଲୋଚନା କରିବା, ଅଭିମାନଂ ସୁରାପାନଂ ଗୌରବଂ ରୌରବଂ ନର୍କଂ। ଅଭିମାନ ହେଉଛି ସୁରାପାନ ଭଳି, ଏଇଟା ନିଶା ବା ଗୋଟେ ଅଭିମାନ, ଅଭିମାନ ଗୋଟେ ନିଶା। ନିଶା ଖାଇଲେ ଯେମିତି ମଦ୍ୟପାନ କଲେ ଯାହା ଅଭିମାନଟା ଉଡ଼ିଛି, ସେଇଆ ନୀତିକାରମାନେ ଏଇଟା କହିଛନ୍ତି, ଶୁଣିବା ଆସିବ ସେ ବିଷୟ। ଅଭିମାନ ଦ୍ୱାରା କ'ଣ କ'ଣ କ୍ଷତି ହୁଏ ଖାଲି ଆପଣ ଶୁଣିଥାନ୍ତି, ଆସିବ ଆମର ଆଲୋଚନା ଯେତେବେଳେ ସେଠି ସ୍ପଷ୍ଟୀକରଣ କରାଯିବ। ଅଭିମାନର 18 ଦୋଷ ରହିଛି, ମହାଭାରତରେ ଶ୍ଳୋକ ଅଛି, ଅଭିମାନର 18 ଦୋଷ। ଆଉ ସେ 18 ଦୋଷ ରହିଲା ମାନେ ତ ଗଲା, ସେ ତ ନର୍କକୁ ଯିବ ଆଉ। କୃଷ୍ଣ ପ୍ରେମ, ମହାପ୍ରଭୁ ଆସିଛନ୍ତି କୃଷ୍ଣ ପ୍ରେମ ଦେବା ପାଇଁ, ଆମେ ବାରମ୍ବାର ଏଇଟା ଶୁଣିବା ଆବଶ୍ୟକ। ଏଇଥିପାଇଁ ଶୁଣିଲା ପରେ ଆମେ ସତର୍କ ହେବା, ସଚେତନ ହୋଇପାରିବା। ଭଗବାନଙ୍କର ଭକ୍ତି ଶୁଦ୍ଧ ନାମ କଲା ପରେ ତ ସେ ସ୍ଥିତି ସ୍ୱାଭାବିକ ଆସିଯିବ, କିନ୍ତୁ ଆମେ ଶୁଣିଲା ମାନେ ସଚେତନ ହେବା, କମସେ କମ୍ ମନକୁ ବୁଝେଇବା, ଆରେ ଏଇଟା ଠିକ୍ ନୁହଁ, ଠିକ୍ ନୁହଁ, ଠିକ୍ ନୁହଁ, ସଚେତନ ହୋଇପାରିବା। ସେଇଥିପାଇଁ ଆମେ ଏଇଟା ଆଲୋଚନା କରୁଛେ, ସେଥିପାଇଁ ଆମେ ଏଭଳି ଶ୍ରବଣ କରି ନିଜକୁ ସଚେତନ ହେବା ପାଇଁ ଏଇଟା କେବଳ ଆଲୋଚନାରେ ବ୍ରତି ହୋଇଛେ। ତେବେ ଆଜିର କଥା ଏଠି ବିଶ୍ରାନ୍ତ, ଆସନ୍ତାକାଲି ପରବର୍ତ୍ତୀ କଥା ଶ୍ରବଣ କରିବା। ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ୍ କି ସଚ୍ଚିଦାନନ୍ଦ ଶ୍ରୀ ଶ୍ରୀ ଭକ୍ତିବିନୋଦ ଠାକୁର କି ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଅନନ୍ତ କୋଟି ବୈଷ୍ଣବ ବୃନ୍ଦ କି ସମ୍ବେଦ ଗୌର ଭକ୍ତବୃନ୍ଦ କି ନେତାଇ ଗୌର।